କରିଛନ୍ତି, ସନ୍ତୋଷ ହେଇଛନ୍ତି ଇନ୍ଦ୍ର। ଯଦିଓ ଇନ୍ଦ୍ର ନିଜକୁ ହୀନ ବୋଲି ଭାବୁଥିଲେ, ଇନ୍ଦ୍ର ସନ୍ତୋଷ ହେଇନାହାନ୍ତି, ଭଗବାନ ସନ୍ତୋଷ ହେଇଛନ୍ତି ଇନ୍ଦ୍ରଙ୍କର ଭାବରେ। ଇନ୍ଦ୍ର ଅଭିଷେକ କରିବା ପାଇଁ ଯାଉନଥିଲେ, ଭୟ କରୁଥିଲେ। ଯେଉଁମାନେ ଯେତେ ମହାନ ପୁରୁଷ ହୁଅନ୍ତି, ଯେଉଁମାନେ ଯେତେ ପ୍ରଗତି କରନ୍ତି ଆଧ୍ୟାତ୍ମିକ ପଥରେ, ସେମାନଙ୍କର ନିଜ ଭୁଲ ନିଜକୁ ସୁଧାରେ। ଆମେ କ'ଣ ଠିକ କଥା ଶୁଣିଲେ ଗୋଟେ ଭୁଲ ଜିନିଷକୁ ଛାଡ଼ିବା, କିନ୍ତୁ ଆଧ୍ୟାତ୍ମିକ ପଥ ଏଭଳି, ଆଧ୍ୟାତ୍ମିକ ପଥରେ ଭକ୍ତି ମାର୍ଗରେ ପ୍ରଗତି କରିବାକୁ ହେଲେ ଭୁଲ ଜିନିଷଟା ଆମକୁ ଆଗକୁ ନେବ। ଭୁଲ ଜିନିଷ କେମିତି ଆଗକୁ ନେବ ନା, ଯେଉଁଟା ଆମେ ଭୁଲ କରିଛେ ତା ଉପରେ ବହୁତ ଆମକୁ ଶ୍ରବଣ କୀର୍ତ୍ତନ କଲେ ଆମକୁ ସେଇଟା ଭଗବାନ ବାରମ୍ବାର ଆମ ହୃଦୟ ଭିତରେ ସେ ରିଫ୍ଲେକ୍ସନ ବା ପ୍ରତିଫଳନଟା ଗୋଟେ ଦେବେ। ଏଇଟା ହେଉଛି ଭଜନର ଫଳ। କାରଣ ଭଗବାନ କ'ଣ ଚାହାନ୍ତି, ଗୋଟେ ଜୀବ ବାହାର ଦୁନିଆରେ କ'ଣ ଭଲ ଭଲ କାମଟା ଶୁଣିଲେ ଆମେ କ'ଣ ଭାବିବା, ମୁଁ ଭଲ ଜିନିଷ ଶୁଣିଲି ଖରାପ ଜିନିଷକୁ ଛାଡ଼ିଦେବି, ସେଟା କେତେ ଦିନ ଛାଡ଼ିଦେବେ, ପୁଣି ଆଉ କେତେ ଦିନ ପରେ, ଆଜି ଭୁଲ ଜିନିଷକୁ ଛାଡ଼ିଦେବ, ଭଲ ଜିନିଷ ଗୋଟେ ଶୁଣିଦେଲ, ପୁଣି ତାପରେ ସେ ଭୁଲଟା ନ କରିପାରେ ଆଉ ଗୋଟେ ଭୁଲ ହବ, ସେଇଟା ଶୋଧନ ନୁହେଁ। ଯେଉଁ ନୀତିଶାସ୍ତ୍ର ସବୁ କୁହାଯାଇଛି, ବହୁତ ଲୋକ ନୀତି କୁହନ୍ତି, ବହୁତ ଉପଦେଶ ଡେଲି ବି ପେପର ଦେଖିବ, ଗୋଟେ ଗୋଟେ ନୀତି ବାହାରୁଛି, ନୀତି ଶ୍ଳୋକ ଲେଖା ହେଉଛି, ପ୍ରତ୍ୟେକ ଲୋକ ପ୍ରବଚନ ଦେଉଛନ୍ତି, ପ୍ରତ୍ୟେକ ଲୋକ ନୀତି କଥା କହୁଛନ୍ତି, ଜୀବର ସେଇଟା ଶୋଧନର ପ୍ରକ୍ରିୟା ନୁହେଁ। କାହିଁକି ତା ମନଟା ହେଉଛି ଗୋଟେ କଳୁଷିତ ମନ, ତାର ଗୁଣ ସତ୍ତ୍ୱରେ ସେ କାର୍ଯ୍ୟ କରୁଛି, ରଜଗୁଣ ଆସିଗଲେ ତମ ଗୁଣ ଆସିଗଲେ ସେ ଭୁଲଟା କରିଦେବ, ସେ ନୀତିରେ ତାକୁ ଅଟକେଇ ପାରିବେନି, ତାର ମନକୁ ଅଟକେଇ ପାରିବନି, ଏଇଟା କରିବା ଉଚିତ ନୁହେଁ, ଅଟକେଇ ପାରିବେନି। ନୀତି ତ ବଳବାନ ନୁହେଁ, ନୀତିଟା ସାମାଜିକ ଶୃଙ୍ଖଳା ପାଇଁ ଗୋଟେ ବ୍ୟକ୍ତିକୁ ଅତ୍ୟନ୍ତ ଉଗ୍ରତା ସ୍ୱଭାବ ନ ହେବା ପାଇଁ ତାକୁ ଅଟକେଇ ରଖିବା। କିନ୍ତୁ ଶୋଧନ କିଏ କରିବେ, ଶୋଧନ କରିବେ ଭଗବାନଙ୍କର ଯେଉଁ ଭକ୍ତି, ଜଣେ ଅତ୍ୟନ୍ତ ପ୍ରଯତ୍ନବାନ ହେଇକି ସେବା କଲେ, ଭଗବାନଙ୍କର ଭଜନ କଲେ, ଭଗବାନ ଯେଉଁ ହୃଦୟ ଭିତରେ ଅଛନ୍ତି ଶ୍ରବଣ କୀର୍ତ୍ତନ ମାଧ୍ୟମରେ, ସେ ଭୁଲଟା ତାକୁ ଆଗକୁ ନିଏ। ଭୁଲଟା କେମିତି ଆଗକୁ ନେବ, ସେ ଯେହେତୁ ଠିକ ସେ ଭଜନ ସାଧନ କରୁଛି, ସେବା କରୁଛି, ସେ ଯେଉଁ ଭୁଲଟା କରୁଛି ସେଟାକୁ ଭଗବାନ ଏମିତି ତାକୁ ଦେଖେଇ ଦିଅନ୍ତା ସ୍ୱରୂପଟାକୁ, ଯାହାଦ୍ୱାରା ସେ ସେଥିପାଇଁ ଅନୁତାପ କରେ। ସେ ଅନୁତାପଟା ପାଇଁ ହିଁ ଭଗବାନ ତା ଦ୍ୱାରା ଖୁସି ହେଇଯାନ୍ତି, ଯେ ଭଗବାନ ଯେ ଆମକୁ ଆମ ଭୁଲ ଜଣୁନାହାନ୍ତି ତା ନୁହେଁ, ଆମେ ଯଦି ଭଜନର ବଳ ନାହିଁ ଆମ ଭୁଲଟାକୁ ଆମେ ଧରିପାରୁନି। ସେଥିରେ ମହାତ୍ମା ମାନେ, ଯେଉଁମାନେ ଅତ୍ୟନ୍ତ ଶ୍ରେଷ୍ଠ ମହାତ୍ମା, ସେମାନେ ନିଜର ଭୁଲଟାକୁ, କାରଣ ତାଙ୍କ ଭଜନର ଏତେ ବଡ଼ ବଳ, ଯେମିତି ସନାତନ ଗୋସ୍ୱାମୀ, ରୂପ ଗୋସ୍ୱାମୀ ଲୀଳା ଦର୍ଶନ କରୁଛନ୍ତି, ସାଙ୍ଗେ ସାଙ୍ଗେ ଲୀଳା ପଳେଇଗଲା ନା, ସେ ଖଞ୍ଜ କୃଷ୍ଣ ଦାସ କଲେ, ଖଞ୍ଜ ମାନେ କ'ଣ ତାଙ୍କର ଗୋଡ଼ଟା ଟିକେ ଛୋଟା, ସେତେ ଲୀଳା ଦର୍ଶନ କରୁଛନ୍ତି, ସେ କ'ଣ ଚାହିଁ କାହାକୁ ପରିହାସ କରୁଛନ୍ତି ନା କ'ଣ। ବୈଷ୍ଣବ ମାର୍ଗଟା ଅତ୍ୟନ୍ତ ଗୋଟେ ଅତ୍ୟନ୍ତ ମାନେ ଦେବଦୁର୍ଲଭ ଜିନିଷ, ଇଏ ଦେବତା ଦେବଲୋକର ଏ ଜିନିଷଟା ନାହିଁ, ଇଏର ଯେଉଁ ପ୍ରିନ୍ସିପଲ ଦେବଲୋକର ତ ଈର୍ଷା ଅଛି, ଦ୍ୱେଷ ଅଛି, ଉଦ୍ଧତା ମାନେ ଐଶ୍ୱର୍ଯ୍ୟ ମଦାନ୍ଧତା ଅଛି, ବୈଷ୍ଣବ ପ୍ରିନ୍ସିପଲ ଅତ୍ୟନ୍ତ, କାରଣ ଭଗବାନ କୃଷ୍ଣଙ୍କର ଯେଉଁ ଶିକ୍ଷା ବା ଭଗବାନଙ୍କ ପାଖରେ ରହୁଥିବା ଯେଉଁମାନେ ପାର୍ଷଦ, ତାଙ୍କର ସ୍ୱଭାବ ଯାହା ଭାଗବତର ଶିଖାଉଛନ୍ତି ତାହା ଭଗବାନଙ୍କର, ଆମେ ଯେଉଁ ପଢ଼ୁଛେ ସବୁ ଚରିତ ପଢ଼ୁଛେ ଭଗବାନଙ୍କ ପାଖରେ ରହିଥିବା ଲୋକର ଚରିତ, ଆମ କଥାଟା ଆମେ ଏଠି ତା ଦେହରେ ଲଗେଇଲେ ହବନି, ମୁଁ ଏଇଭଳିଆ ନାଇଁ, ସେ ଆମେ ଜାଣିବାକୁ ପଡ଼ିବ ସେମାନେ କେତେ ମହାନ। ଧର ଆମେ ଯେଉଁଟା ବିଚାର କରୁଛେ ବା ଯାହା ଭାବୁଛେ, ଏ ଅତ୍ୟନ୍ତ ଉଚ୍ଚ ଲୋକମାନଙ୍କର ଜିନିଷ, ସେଥିପାଇଁ ସାଧୁମାନେ ସବୁ, ଏବେ ତ ଆମେ ସାଧୁଗୁରୁଙ୍କ ଦୟାରୁ କିଛି କିଛି ବୁଦ୍ଧି ଆସୁଛି, ଜାଣି ହେଉଛୁ, ଏ ଯେଉଁ ପ୍ରପାଦ ହୁଅନ୍ତୁ ଗୁରୁଦେବ ହୁଅନ୍ତୁ, ଯେଉଁମାନଙ୍କୁ ଆମେ ଦେଖିଛୁ ବା ଅନୁଭବ ଆସୁଛି, ସେମାନେ ଜଗତରେ ଯେଉଁ ଏତେ ବଡ଼ କାର୍ଯ୍ୟ କରିକି ସବୁ ଯାଇଛନ୍ତି, ଯେମିତି ପ୍ରଚାର କରିଛନ୍ତି, ଯେଭଳି ଶିଷ୍ୟ ଗ୍ରହଣ କରିଛନ୍ତି, ଯେଭଳି ଭକ୍ତମାନେ ଏସବୁ କାମ କରିଛନ୍ତି, ଯେ ପ୍ରକୃତରେ ସାଧାରଣ ଲୋକ ଏଇଟା କରିପାରିବେନି, କାହିଁ କରିପାରିବେନି, ଗୋଟେ ସାଧାରଣ ସାଧକ ପାଇଁ ତା ଭକ୍ତିଟାକୁ ବଞ୍ଚେଇ ରଖିବାଟା କଷ୍ଟ, ସେ ତ ନିଜେ ଚାଲିପାରୁନି, ତା ଗୋଟା ଏପଟ ସେପଟକୁ ସେ କାନ୍ଦର ଓଜନ ନେବ କ'ଣ। ଆମେ ଆମର ସ୍ଥିତିରେ କ'ଣ, ନିଜ ଭଜନଟା କରିକି ନିଜର ମନଟା କୃଷ୍ଣଙ୍କ ଚରଣରେ ରଖିବାଟା କଷ୍ଟ ହେଇଯିବ, ତା ଭିତରେ ପାଇଁ କେତେ ଫେସିଲିଟିଜ୍ ରହିଛି ସେବା, ଗୋଟେ ଟିକେ ଖାଲି ଆମର କ'ଣ ଗୋଟେ ଗୋଟେ ଜିନିଷ ଗୋଟେ କରିଦେଇକି ଆମେ ରହୁଛୁ, ଗୋଟେ ପାର୍ଟ ନା ଆଉ ଗୋଟେ ପାର୍ଟ, ସେଟା ହେଲା ମୋର ସେବା, ସେତିକି ମୁଁ ସାରିଦେଲି, ତାପରେ ମୋର ଗୋଟିଏ ରେସ୍ପନ୍ସିବଲ ନେଇକି ଆମର ମନ କୃଷ୍ଣଙ୍କ ପାଖରେ ରୁହନି। ଆଉ ଯେଉଁମାନେ ଗୁରୁବର୍ଗ, ଯେଉଁମାନେ ଗୁରୁ ହେଇଛନ୍ତି, ଯେଉଁମାନେ ଯେମିତି ପ୍ରଭୁପାଦ, ଯେଉଁମାନେ ସମ୍ପୂର୍ଣ୍ଣ ଗୋଟେ ମିଶନ ଦାୟିତ୍ୱ ମୁଣ୍ଡରେ ରଖିଛନ୍ତି, ଗୋଟେ ମନ୍ଦିର ଦାୟିତ୍ୱରେ ଜଣେ ଗୋଟେ ଭକ୍ତର ମୁଣ୍ଡରୁ ନାହିଁ, ମନ୍ଦିରର ତାର ସେବାଟା ତା ମୁଣ୍ଡରେ ଅଛି, ମୋ ସେବାଟା ସରିଗଲେ ମୋର ସର କାମ ସରିଗଲା, ଗୋଟେ ଭକ୍ତର ମୁଣ୍ଡରେ ଏତିକି ଦାୟିତ୍ୱ ଅଛି। କିନ୍ତୁ ଯେଉଁମାନେ ଆଚାର୍ଯ୍ୟ ତାଙ୍କର ମୁଣ୍ଡରେ କ'ଣ ସମ୍ପୂର୍ଣ୍ଣ ମିଶନ, କେଉଁ ମିଶନ, ପୁରା ପରମ୍ପରାର ମିଶନ, ପରମ୍ପରାର ଶିକ୍ଷା କ'ଣ, ସମ୍ପୂର୍ଣ୍ଣ ପରମ୍ପରାର ଜିନିଷକୁ ଦେଖିକି ସିଏ କେତେ କଷ୍ଟ, ମାନେ ତାଙ୍କୁ ଏ ଜଗତରେ ସହିବାକୁ ପଡ଼ିଥିବ, ସେଇଟା ମୁଁ ଖାଲି ଚିନ୍ତା କରୁଛି ସେଇଟା ବେଳେବେଳେ। କାରଣ ଗୋଟେ ବଦ୍ଧଜୀବ ସାଙ୍ଗରେ ଡିଲିଙ୍ଗସ୍ କରିବା ସହଜ ନୁହେଁ, ଆଉ ସେମାନେ ମୁକ୍ତାତ୍ମା। ତେଣୁ ଆମକୁ ଏ ଯେଉଁ ଏଇ କଥାରେ ମୁଁ ଆମେ ଆଲୋଚନା କରୁଛେ, ଯେମିତି ଇନ୍ଦ୍ର ପ୍ରତି ଭଗବାନ ବହୁତ ପ୍ରସନ୍ନ ଥିଲେ, ଏଥିପାଇଁ ଇନ୍ଦ୍ର ତାଙ୍କର ନିଜର ଦୁଃଖଟାକୁ ବା ନିଜର ଅପରାଧଟାକୁ ଠିକ୍ସେ ବୁଝିପାରୁଛନ୍ତି, ତାଙ୍କ ଗଭୀରତାଟା କେତେ, ନିଜର ଭୁଲଟା ଆମେ ଯେଉଁ କରିଛେ ସେଇଟା ଭଜନର ବଳ, ସେ ଭୁଲଟା ଆମକୁ ଏତେ ଅନୁତାପ ଦେବ ଯେ ଅନୁତାପରେ ଭଗବାନ ଆମକୁ କ୍ଷମା କରିଦିଅନ୍ତି। ଏ ଜୀବ ବହୁତ ଅନୁତାପ କରୁଛି, ସେପାଇଁ ଇନ୍ଦ୍ର ଆସୁନଥିଲେ ଅଭିଷେକ କରିବା ପାଇଁ, ନିଜକୁ ଅତ୍ୟନ୍ତ ଦିନ ଭାବୁଥିଲେ ମୁଁ ଭଗବାନ ଭଗବାନ ଯଦି କହିସାରିଲେଣି ଏଇଟା ମୁଁ ବ୍ୟବସ୍ଥା କରିଛି ତୁମର ମଦଚ୍ୟୁତ ଅବସ୍ଥା ବା ମଦାନ୍ୟୁତ ଅବସ୍ଥାକୁ ଲାଘବ କରିବା ପାଇଁ, ମୁଁ ଯାହାକୁ କୃପା କରେ ଏଇଟା କରେ, କିନ୍ତୁ ଇନ୍ଦ୍ରଙ୍କ ମନ ସନ୍ତୋଷ ଦୋଷୀ ଦୋଷ କରିକି ଖୁସି କ'ଣ ହବା, ଗୋଟେ ଦୋଷ ଜଣେ ଦୋଷୀ ତାର ଦୋଷ ଅଛି ସିଏ କ'ଣ ଗୋଟେ ଗର୍ବ ଦେଖେଇବ, ଦୋଷକୁ ଭଗବାନ କ୍ଷମା କରିଦେଲା ପରେ ବି ତଥାପି ସିଏ ନିଜକୁ ଦୋଷୀ ବୋଲି ଭାବୁଛନ୍ତି, କିଏ ଇନ୍ଦ୍ର, ସେଥିପାଇଁ ଆସୁନଥିଲେ। ତାଙ୍କ ପ୍ରେରଣା କିଏ କଲେ, ଅତିଥି ଦେବତାମାନେ ସବୁ ପ୍ରେରଣା କଲେ, ଦେବମାତାମାନେ, ଇନ୍ଦ୍ର ଯାହା ବର୍ତ୍ତମାନ ସୁଯୋଗ ମିଳିଛି ଆଉ ତୁମେ ସେବା ପାଇବନି, ସାକ୍ଷାତ ସେବାର ଯେଉଁ ଫଳଟା ଏଟା ସବୁବେଳେ ମିଳିବନି, ତୁମେ ତାଙ୍କର ଡିପାର୍ଟମେଣ୍ଟାଲ ହେଡ୍ ହିସାବରେ କାମ କରୁଛ, ଡିପାର୍ଟମେଣ୍ଟ କ'ଣ ତୁମେ ଏଇ ବର୍ଷାରେ ଇନଚାର୍ଜ ରହିଛ, କିନ୍ତୁ ଭଗବାନଙ୍କୁ ଯେଉଁ ସାକ୍ଷାତ ଅଭିଷେକ କରିବାର ଯେଉଁ ସୁଯୋଗଟା ସେଇଟା ତୁମକୁ ଆଉ ମିଳିବନି। ସେବାଟା କ'ଣ ଆମେ ସିନା ଗୋଟେ ଚେତନାଟା ଅତ୍ୟନ୍ତ ଗୋଟେ ଲୋୟର କନସିୟସନେସ୍ ଯାକୁ ଅତି ନିଚ ଚେତନା ଆମର ଅଛି, ଚେତନା ଅଛି ନା, ଯେ ଭଗବାନଙ୍କର ଯେଉଁ ବିଗ୍ରହ ବା ଭଗବାନଙ୍କର ଯେଉଁ ସେବା ଏଇଟା ହେଉଛି କାହାର ପରିପାଟି, ଏଇଟା ହେଉଛି ରାଧାରାଣୀଙ୍କର ପରିପାଟି, ରାଧାରାଣୀ ଯେ ବିସ୍ତାର କରନ୍ତି ନା ଆଉ ସେବାଟାକୁ, ଆଉ ରାଧାରାଣୀଙ୍କର ଆନୁଗତ୍ୟରେ ସମସ୍ତେ ବ୍ରଜରେ ସେବା କରନ୍ତି, କ'ଣ କୁହନ୍ତି ଯେଉଁଟା ସୁପ୍ରିମାସି ତାଙ୍କର ଅଛି, ସେ ସୁପ୍ରିଣ୍ଟେଣ୍ଟ ତ ସେବାର ସୁଯୋଗଟା ଯେଉଁ ଦେଖୁନା, ସେ ଲେଖିଲେ ସେବା ଅଭିଳାଷ କରେ ନରୋତ୍ତମ ଦାସ, ସେବାର ଗୋଟେ ଅଭିଳାଷ ଆସେ, ସେବା ଅଭିଳାଷଟା ସବୁ ଯିବାର ହବନି, କାରଣ ଦେହା ଅଭିନିବେଶଟା ଯେତେ ପ୍ରବଳ ରହିବ ସେବା ଅଭିଳାଷଟା ଆସିବନି। ଆଉ ଏ ଜଗତର ଗୋଟେ ସବୁଠୁ ବଡ଼ ଜିନିଷ ହେଲା ପ୍ରତିଯୋଗିତାଟା ହେଲା ପ୍ରଭୁତ୍ୱ ଭାବନା, ପ୍ରଭୁତ୍ୱ ଭାବନା ମାନେ ଜଗତରେ ସମସ୍ତଙ୍କର ବଡ଼ ହେବାର ଇଚ୍ଛାଟା ଅଛି, ସେଥିପାଇଁ ଜଗତରେ ସମସ୍ତେ ରହୁଛନ୍ତି, ଆମେ ଭଗବାନ ପାଖକୁ କାହିଁ ଯାଇପାରୁନି, ଆମ ଏ ଜଗତରେ ଗୋଟେ ବଡ଼ ହେବାର ଅଛି, ସାଧୁ ତ ହେବି ତ ଗୋଟେ ବଡ଼ ସାଧୁ ହେବି, ସବୁ ଲୋକ ଯଦି ମୋତେ ଭଲ ପାଇବେ, ସବୁ ଲୋକ ଯଦି ମୋତେ ପ୍ରଶଂସା କରିବେ, ଏଇ ପଛରେ ସବୁ ଜଗତର ଦେବତାଠୁ ଆରମ୍ଭ କରି ଜୀବ ପଡ଼ିଛନ୍ତି, ଗୋଟେ କୀଟ ପଡ଼ିଛନ୍ତି, ସମସ୍ତେ ଲାଗିଯାଇଛନ୍ତି, ପ୍ରତ୍ୟେକଙ୍କର ଅବସ୍ଥା ହେଉଛି ଏହା, କୌଣସି ଗୋଟେ ଜୀବ ସେ ଚିନ୍ତା କରିପାରୁନି ଯେ ଆମେ ମୁଁ କେତେ ହୀନ କେତେ ଦିନ, ଏଇଟା ସେ ଜାଣିପାରୁନି, ଆଉ ମାୟା ବି କେବେ ଜଣେଇବାକୁ ଦେବନି, ଏ ଜଗତରେ ଧର୍ମ ହେଉଛି, ସେଥିପାଇଁ ଆମକୁ କେବେ ଆଗକୁ ମାୟା ପଥ ଛାଡ଼ୁନି, ଯେଉଁମାନେ ଭଜନଶୀଳ ଯେଉଁମାନେ ଯେଉଁମାନଙ୍କ ସେବାକୁ ଭଗବାନ ସ୍ୱୀକାର କରୁଛନ୍ତି ଗ୍ରହଣ କରୁଛନ୍ତି, ତାଙ୍କୁ ଏଇ କଥାଟା ଆମେ ଯେଉଁ ଶୁଣୁଥିଲେ ନିଜ ଦୋଷଟାକୁ ତାଙ୍କୁ ଆଗକୁ ନେଇଗଲେ, ଇନ୍ଦ୍ରପତି ଭଗବାନ ଏବେ ପ୍ରସନ୍ନ ହେଇଗଲେ, ସେ ଏତେ ଅନୁତାପ କରୁଥିଲେ ଇନ୍ଦ୍ର, ଭଗବାନ ଖୁସି ଥିଲେ ଏବଂ ଡାକିଲେ, ଆଉ ଇନ୍ଦ୍ର ବି ଖୁସି ହେଇଗଲେ, ଯାହା ସେବାର ଅଧିକାର ମିଳିଲା, ତେଣୁ ଇନ୍ଦ୍ର ପଠେଇଲେ କାହାକୁ, ଐରାବତ, ଆମେ ପ୍ରସଙ୍ଗ ଶୁଣୁଥିଲେ ଇନ୍ଦ୍ର ଐରାବତଙ୍କୁ ପଠେଇଲେ, ତୁମେ ଯାଅ ଆକାଶ ଗଙ୍ଗା, ସ୍ୱର୍ଗପୁରରେ ଦେବତାମାନଙ୍କର କେତେଟା ଭାଗ୍ୟ ରହିଛନ୍ତି ନା, ଦେବତା ସେ ହେଲେ କେମିତି, ପୁଣ୍ୟ ବଳରେ ଦେବତା ହେଇଛନ୍ତି, କିନ୍ତୁ କେତେଟା ଜିନିଷ ରହିଛି ଯେଉଁଟା ବହୁତ ବଡ଼ ଭାଗ୍ୟ, ଦେବତାମାନଙ୍କର ସବୁଠୁ ବଡ଼ ଭାଗ୍ୟ ହେଲା ସବୁବେଳେ ଗଙ୍ଗା ପରୀକ୍ଷା ଭଳି ସ୍ୱର୍ଗରେ ରହିଛନ୍ତି, ଯେଉଁ ପଞ୍ଚମସ୍କନ୍ଧ ହିସାବରେ ପରୀକ୍ଷା ମାନେ କ'ଣ, ରାଜାମାନେ ଯେମିତି ରହୁନଥିଲେ ଏଇଟା କ'ଣ କୁହାଯାଏ, ତାକୁ ଗଡ଼, ଗଡ଼ ଭିତରେ ଜଳ, ଜଳ କ'ଣ ଏଇଟା କୁହନ୍ତି, ଜଳର ପରୀକ୍ଷା ଥାଏ, ମାନେ ଶତ୍ରୁମାନେ ଆସିଲେ କେବଳ ଗୋଟିଏ ଡୋର ରଖା ହେଇଥିବ, ଶତ୍ରୁମାନେ କେବଳ ସେ ଗୋଟିଏ ସ୍ଥଳପଥ, ଆଉ ଚାରିଟା ପୁରା ତାଙ୍କ ରାଜା ଯେଉଁଠୁ ରହୁଥିଲେ ଚାରିକର ସେଇଟା ରହିଥିବ ସବୁ ଜଳ, ଜଳ ମାନେ ଏମିତି ଜଳ ନାହିଁ, ପୁରା ବହୁତ ଓସାର ଜଳ ରହିଥିବ ଯେଉଁଟାକି ଅତ୍ୟନ୍ତ ଗଭୀର ଥିବ, ତେଣୁ ସୈନ୍ୟମାନେ ପଶି ପଦାତିକମାନେ ପଶିପାରିବେନି, ଆକ୍ରମଣ କେମିତି କରିବେ, ଚାରିକର ବାଣ୍ଡୁରି ଥିବ, ଆଉ ତାର ଉପରେ ସବୁ କ'ଣ ଥିବ, ଯେଉଁ ସିକ୍ୟୁରିଟିମାନଙ୍କର ଘର ଥାଏ ସେ ସୈନିକମାନେ ସେଠି ଆକ୍ରମଣ କରେ ସ୍ୱର୍ଗପୁର, ସେଭଳି ସ୍ୱର୍ଗପୁରକୁ ଗଙ୍ଗା ଘେରିଛନ୍ତି ପୁରା, ଆକାଶ ଗଙ୍ଗା ତାକୁ ମାଜେ ମନ୍ଦାକିନୀ ଯୋଉ ସ୍ୱର୍ଗପୁରରେ, ଏଠି ହେଉଛନ୍ତି ଗଙ୍ଗା ଆଉ ଭୂତଳରେ ଭଗବତୀ। ଗଙ୍ଗା ଯେତେବେଳେ ପଡ଼ିଲେ ଶିବଜୀଙ୍କର ମସ୍ତକକୁ ପଡ଼ିଲେ ତିନି ଭାଗ ହେଲେ, ଆକାଶ ଗଙ୍ଗା କୁହାଯାଏ, ତାଙ୍କୁ ମନ୍ଦାକିନୀ କୁହାଯାଏ। ଆମର ଏଠି ଯୋଉ ଭୂତଳରେ ପଡ଼ିଲେ ତିନି ଧାରା ହେଇଗଲେ ନା, ଆଉ ତିନି ଲୋକକୁ ପବିତ୍ର କରୁଛନ୍ତି ଗଙ୍ଗା ନା, ସେକୁ ଭାଗବତରେ ଶ୍ରୋତା ବକ୍ତାରମ ଶ୍ରୋତକମ୍ ପୁଚ୍ଛମ ତତ ପାଦମ ସଲିଳମ ଯଥା, ଏଇଟାକୁ ଲଗେଇଛନ୍ତି ସିଦ୍ଧର୍ଷ୍ୱାମୀ। ବକ୍ତା ଯେମିତି କହୁଛି ସେ ପବିତ୍ର ହେଉଛି ଭଗବାନଙ୍କ କଥାରେ, ପ୍ରବଚନଟା ଅଲଗା କିଛି ଜିନିଷ ନୁହେଁ। ନୂତନ ନୂତନ ଭାବରେ ଉତ୍ସାହ ଲାଗେ, ଗୋଟେ ଲୋକକୁ କହିବି, ଲୋକମାନେ ମୋତେ ପ୍ରଶଂସା କରିବେ, ସେଇଟା ହରିକଥାରେ ସେଟା ମୂଲ୍ୟ ନୁହେଁ। ଯେହେତୁ ଗୋଟେ ରୁଚି ଆସିନି, ଗୋଟେ ଜୀବ ଜାଣିନି, ସେଥିପାଇଁ ସେ କହୁଛି, ପଢ଼ିଦେଉଛି, ମୁଁ ପଢ଼ିଲେ କହିଦେଲେ ଲୋକମାନେ ମୋତେ ବହୁତ ଭଲ ଭାବିବେ, ମୋତେ ବଡ଼ ବୋଲି ଭାବିବେ। ଗୋଟେ ଯୋଉ ପବିତ୍ର ହେବାକୁ ପଡ଼ିବ, କ'ଣ ପବିତ୍ର ହେବାକୁ ପଡ଼ିବ, ଆମର ଯେମିତି ପ୍ରତ୍ୟେକ ଇନ୍ଦ୍ରିୟ ଆମର ଲକ୍ଷ୍ୟ ରହିଲା ନା କୃଷ୍ଣ ଚରଣର ମନ ରହିବ, ପବିତ୍ରତା ହେଉଛି ସବୁଠୁ ବଡ଼ ପବିତ୍ରତା ହେଉଛି ଭଗବାନଙ୍କର ଚରଣ ସବୁବେଳେ ସ୍ମରଣ, ଏଇଟା ହେଉଛି ବଡ଼ ପବିତ୍ରତା। ତେଣୁ ହରିକଥା ଏଇଥିପାଇଁ କୁହାଯାଏ ଯେ ସବୁବେଳେ ଗୋଟେ କୃଷ୍ଣଙ୍କର ସ୍ମରଣ ତୁମର ଆସିବ, ସବୁବେଳେ ମୁଖରୁ କୃଷ୍ଣ ନାମ ବାହାରିବ, କୃଷ୍ଣ ଲୀଳା ବାହାରିବ, ଏଥିପାଇଁ ବକ୍ତା ଏଥିପାଇଁ ହରିକଥା କୁହନ୍ତି। ହରିକଥା ଆମେ ଏଥିପାଇଁ କହୁନେ ଯେ ବହୁତ ଲୋକ ଆମକୁ ବହୁତ ପ୍ରଶଂସା କରିବେ, କ'ଣ ସେମାନଙ୍କର ପ୍ରଶଂସାରେ ଆମର ପବିତ୍ରତା ଆସିବନି, ସେଥିରେ ଆମର କିଛି ଲାଭ ହବନି। ବକ୍ତାର ଏ ହେଉଛି ଲାଭ, ବକ୍ତାରମ ପୃଚକମ ସୂତ୍ରମ ତତ୍ପାଦମ ସଲିଳମ ଯଥା, ତତ୍ପାଦମ କୃଷ୍ଣଙ୍କର ପାଦପଦ୍ମର ଜଳ ଯେମିତି ତିନି ଜାଗାକୁ ପବିତ୍ର କରୁଛି, ସେଇଠି ଲେଖିଛନ୍ତି ତିନି ଜାଗା କେଉଁଠି କେଉଁଠି ହେଲେ, ଗଙ୍ଗା ଆକାଶରେ ଦେବତାମାନଙ୍କୁ ପବିତ୍ର କରୁଛନ୍ତି, ଆମକୁ ପବିତ୍ର କରୁଛନ୍ତି, ଭୂତଳରେ ତଳ ଲୋକମାନଙ୍କରେ ଭୋଗବତୀ ହେଇଛନ୍ତି, ଏକାଥରେ ତିନି ଧାରାକି ପଡ଼ିଲେ। ବକ୍ତା ଏଥିପାଇଁ ହରିକଥା କୁହନ୍ତି, ହରିକଥା ଏଥିପାଇଁ କୁହାଯାଏ ନିଜର ପବିତ୍ରତା, ଭଗବାନ ଭଗବତ ସ୍ମରଣ ହୁଏ ସବୁବେଳେ, ଭଗବତ ଚିନ୍ତନ ରୁହେ, ପବିତ୍ର ହୁଏ। ଆଶ୍ରୋତା ଯିଏ ଶୁଣେ, ଯୁବକ ସମୟ ଲେଖିଲେ ଯେଉଁମାନେ ଶୁଣନ୍ତି କେବଳ ଗୋଟେ ଜାଣିବା ପାଇଁ କହିବା ପାଇଁ, ସେମାନେ ହେଲେ ସବୁଠୁ ନିକୃଷ୍ଟ ବକ୍ତା, ଏ ଶ୍ରୋତା ନିକୃଷ୍ଟ ଶ୍ରୋତା। ନିକୃଷ୍ଟ ଶ୍ରୋତାଙ୍କ ଯୋଉ କାଟାଗୋରୀ ରହିଲା କ'ଣ, ସେମାନେ କେବଳ ଶୁଣିବେ କହିବେ, ନୂଆ ଜିନିଷଟା ଶୁଣିଦେଲେ ଏଇଟା କହିବା ନାଇଁ, ଏଇଟା ନୁହେଁ। ପବିତ୍ର ହେବା ପାଇଁ ଭଗବାନଙ୍କର କଥା ଆମକୁ ପବିତ୍ର କରେ। ଆଉ ପୃଚ୍ଛକମ୍ କାଇଁ କଥା ଆରମ୍ଭ ହୁଏ, ପୂର୍ବକାଳରେ ଯୋଉ କଥା ଆରମ୍ଭ ହଉଥିଲା, ଆଜିକାଲି ପ୍ରବଚନ ଦେବା ଏଇଥିପାଇଁ କଷ୍ଟ, ଭାଗବତର ପରମ୍ପରାଟା ଜାଣନ୍ତିନି, ଭାଗବତର ପରମ୍ପରା ଆରମ୍ଭ ହେଇଛନ୍ତି ପ୍ରଶ୍ନରେ, ଭାଗବତରେ ବକ୍ତା ଏମିତି କହିବେନି, କାରଣ ସେ ଜୀବର ଅଧିକାରଟା କ'ଣ, ତାର ରୁଚିଟା କ'ଣ, ତା ସନ୍ଦେହଟା କ'ଣ, ବକ୍ତା କେମିତି ଜାଣିବ। ଆଜିକାଲି ଯେମିତି ସବୁ ପ୍ରବଚନ ଦିଆଯାଉଛି, ଭାଗବତ ପରମ୍ପରା ଦେଖିବା, ଭାଗବତ ପରମ୍ପରା ସେ ମିଳିବନି, କାରଣ ଆମେ ଗଲାବେଳକୁ ସେ ଯିବାଟା ଆମେ ତାକୁ ନୂଆ ଦେଖୁଛେ, ସେ କେଉଁ ଅଧିକାରୀ, ଆମକୁ ଭଗବାନ ସ୍ୱୟଂ ଭଗବାନ ହେଇଛି ଯେ କହିଦେବା, କେବଳ ଭଗବାନଙ୍କୁ ଡାକିକି ପ୍ରଭୁ ଏମାନଙ୍କର କ'ଣ କଲ୍ୟାଣ, ମୋର କ'ଣ କଲ୍ୟାଣ ବୁଦ୍ଧି ଦିଅ, ସେଇ ହିସାବରେ ଯାହାକି ଚାଲୁଛି ଗାଡ଼ି। ପୂର୍ବକାଳରେ ଆଚାର୍ଯ୍ୟମାନେ ଏମିତି ବଚନ କହୁନଥିଲେ, କାରଣ ପ୍ରଥମେ ଦେଖିବେ ଏ ବକ୍ତାର ଅଧିକାରଟା କ'ଣ, ସେ ବକ୍ତା ଆଗେ ପ୍ରଶ୍ନ ପଚାରୁଥିଲେ ନା, ଆଉ ଆଗେ ଭାଗବତରେ ଛଅଟା ପ୍ରଶ୍ନ ଯେଉଁ ରହିଲା, ଛଅଟା ପ୍ରଶ୍ନ ଆଗେ ସୋନକା ଋଷିମାନେ ପଚାରିଲେ ନା, ଆଉ ସତ କୁସୁମ ଉତ୍ତର ଦେଲେ ନା, ପ୍ରଶ୍ନ ପଚାରିଲେ ଆମେ କାଇଁ ସମୟ ନଷ୍ଟ କରିବାକୁ ଯିବା, ପ୍ରଭୁପାଦ କୁହନ୍ତି ଯେଉଁମାନେ ପ୍ରଶ୍ନ ପଚାରୁନାହାନ୍ତି ମାନେ ସେମାନେ ଠିକ୍ସେ ଶୁଣୁନାହାନ୍ତି, ତାଙ୍କର ଇନକ୍ୟୁଜିଟିଭ୍ ନେଚର କିଛି ନାହିଁ, ପ୍ରଶ୍ନ ସବୁବେଳେ ପଚାରନ୍ତି। ଆଉ ଭାଗବତ ଯେତେ ପରମ୍ପରାଟା ଆରମ୍ଭ ହୋଇଛି ପ୍ରଶ୍ନରୁ ଆରମ୍ଭ ହୋଇଛି, କେଉଁ ସ୍କନ୍ଦ କୁହ ଯେଉଁ ସ୍କନ୍ଦଟାର ପ୍ରଶ୍ନରେ ନାହିଁ, ସବୁଗୁଡ଼ିକ ପ୍ରଶ୍ନରୁ ଆସିଛି, ସମସ୍ତେ ପ୍ରଶ୍ନ କରନ୍ତି, ତାର ଉତ୍ତର ଗୁଡ଼ିକ ଗୋଟିଏ 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 ଯାଇଛି। ସେ ପ୍ରଶ୍ନ ଏଇ ଛଅଟି ପ୍ରଶ୍ନ ପୁରା ଯେମିତି କହିଛନ୍ତି ନା, ପ୍ରଥମ ସ୍କନ୍ଦରେ ସୋନକାଦି ଋଷି ପ୍ରଶ୍ନ ପଚାରିଦେଲେ, ସେ କୃଷ୍ଣଙ୍କର ଅତି ମୃତ୍ୟୁ ଲୀଳା ଯେଉଁ କୃଷ୍ଣ କରିଛନ୍ତି ସେ ଲୀଳାକୁ ମୋତେ କୁହନ୍ତୁ, ସେଇଟା ପ୍ରଥମ ସ୍କନ୍ଦର ପ୍ରଶ୍ନ, ଉତ୍ତର କେଉଁଠି ରହିଲା, ଟୋଟାଲ ଦଶମ ସ୍କନ୍ଦକୁ କଭର କଲା, ପଚାରିଛନ୍ତି ନା କେଉଁ କେଉଁ ସ୍କନ୍ଦ ଗୁଡ଼ିକ କେଉଁଠୁ, ଭଗବାନଙ୍କର ଲୀଳା କଥା ଗୁଡ଼ିକ ମୋତେ ଅବତାର ଲୀଳା ଗୁଡ଼ିକ କୁହନ୍ତୁ, ଛଅଟା ପ୍ରଶ୍ନ ଭିତରେ ଅଛି ନା, ଅବତାର ଲୀଳା କେଉଁଠି ଚାଲିଲା, ଦ୍ୱିତୀୟରୁ ଚାଲିଲା ନବମ ପର୍ଯ୍ୟନ୍ତ ପୁରା ଅବତାର ଲୀଳା ସବୁ, ସେଥିପାଇଁ ମନ୍ୱନ୍ତର ଅବତାର ଗୁଡ଼ିକ କାହିଁକି ଗୋଟେ ଗୋଟେ ଶ୍ଳୋକରେ ବର୍ଣ୍ଣନା କରୁଛନ୍ତି, ଏଇ ଏଇ ମନଙ୍କର ଏଇ ମନ୍ୱନ୍ତରେ ଏ ଅବତାର ହେଲେ, ଏ ମନ୍ୱନ୍ତରେ ଅବତାର ହେଲେ, ଏହାର ବଂଶର ତାଙ୍କ ପୁଅ ଇଏ, ଆଙ୍କ ପୁଅ ଇଏ, ଆଙ୍କ ପୁଅ ଇଏ, କାହିଁକି ଏଇଟା କହିକି ଯାଉଛନ୍ତି, ଦେଖୁନା କେତେ ନାମ ସବୁ ଆସୁଛି, ତାଙ୍କ ବଂଶ ପରମ୍ପରା ନାମ ସବୁ କାହିଁକି, କାରଣ ତାଙ୍କ ଭିତରେ କିଏ କିଏ ଆସୁଛନ୍ତି, ଭଗବାନ ଆସୁଛନ୍ତି। ଏ ପ୍ରଶ୍ନ ରହିଛି ପ୍ରଥମ ସ୍କନ୍ଦରେ, ଉତ୍ତର କେଉଁଠି କେଉଁଠି କଭର କରୁଛି, ଭାଗବତର ପରମ୍ପରାରେ ଥିଲା ଏଇଟା। ଆଚ୍ଛା, ପ୍ରଶ୍ନ ହିସାବରେ ଶ୍ରୋତା ଯୋଉ ଉତ୍ତର ଦଉଥିଲେ, ବକ୍ତା ଯୋଉ ଉତ୍ତର ଦଉଥିଲେ, ସେ କଣ କରୁଥିଲେ? ସେ ଯୋଉ ଉତ୍ତର ଦଉଥିଲେ ସେ ଶୁଣିଥିଲେ ପୁଣି କାହା କତୁରୁ? ପୂର୍ବ ବକ୍ତା କତୁରୁ, ଗୁରୁଙ୍କ ପାଖରୁ। ସେଥିପାଇଁ ଆମର ଭାଗବତର କେହି ବକ୍ତା ନାହାନ୍ତି। ଆଉ ସିନା ଆଜିକାଲି ସ୍ପିକର କୁହାଯାଉଛି ବା ଆମେ ସବୁ ବକ୍ତା ବୋଲି କହୁଛୁ, ଭାଗବତର ବକ୍ତା କିଏ? ଭାଗବତ ଭାଗବତ ଏଇଥିପାଇଁ ଭାଗବତ ପରମ ଶାସ୍ତ୍ର ଏତେ ସୁନ୍ଦର ଶାସ୍ତ୍ର, ଇଏ କେବଳ ଶ୍ରୋତା ସମସ୍ତେ, ଏଠି ବକ୍ତା ହିଁ କେବଳ ଭଗବାନ। କାହିଁକି ସମସ୍ତେ ସମସ୍ତଙ୍କ ସମ୍ବାଦ କହିଛନ୍ତି। ସୁତ ଗୋସ୍ୱାମୀ ସୁନ ସନକାଦି ଋଷି ମାନେ ଯେତେବେଳେ ସୁତ ଗୋସ୍ୱାମୀ ପ୍ରଶ୍ନ ପଚାରନ୍ତି, ସୁତ ଗୋସ୍ୱାମୀ କାହାର କଥା କହିଛନ୍ତି? ମୁଁ ପରୀକ୍ଷିତ ସଭାରେ ଯାହା ଶୁଣିଛି ଆପଣ ସେଇଟା ଶୁଣନ୍ତୁ। ଯେତେବେଳେ ପରୀକ୍ଷିତ ମହାରାଜ ପ୍ରଶ୍ନ ସୁଖଦେବ କରୁଛନ୍ତି, ସୁଖଦେବ କହିଲେ ତୁମେ ମତେ ଯୋଉ ପ୍ରଶ୍ନ କରୁଛ, ବ୍ରହ୍ମାନାଦ ଦ୍ୱିତୀୟ ବ୍ରହ୍ମାନାଦ ସମ୍ବାଦ ଆରମ୍ଭ ହେଲା, ତୁମେ ସେଇଟା ଶୁଣ। ପୁଣି ତାହେଲେ ପ୍ରଶ୍ନ ଆସିଛି, ପୁଣି ସେ ଦେବ ତୃତୀୟ ସ୍କନ୍ଦରେ ପୁଣି ଦେବଭୂତି କପିଳ ଦେବ, ସେ ପ୍ରଶ୍ନ ସେ ସବୁ ବସିଛି ପ୍ରଶ୍ନର। ସମସ୍ତେ ଅନ୍ୟ ଜଣ ମୈତ୍ର ବିଦ୍ରୋହ ମୈତ୍ର ସମାଜ ଚାଲିଲା, ଏସବୁ କଭର କରିକି ଚାଲିଲା। ଭାଗବତର ଏତେ ସୁନ୍ଦର ପରମ୍ପରା, ଏ ଆସନରେ ବା ଏଇ ଭଗବାନଙ୍କର କଥା କେହି କହିବା ପାଇଁ ଯୋଗ୍ୟତା ଯୋଗ୍ୟ ବୋଲି ମନେ କରନ୍ତି। ସମସ୍ତେ କହୁଛନ୍ତି ଆମେ ହଉଛି ଶ୍ରୋତା, ଏ ସତ୍ୟ, ଏଥିରୁ ସତ୍ୟ କେବଳ ବକ୍ତା ଭଗବାନ ଭଗବତ ଗୀତାରେ, ଭଗବାନ ବକ୍ତା ହି ଭାଗବତର ନୁହନ୍ତି। ଭଗବାନ ଭାଗବତ ଭାଗବତ ଆସିଲେ ସେ ବି ରେଫର କଲେ କାହାକୁ? ଉଦ୍ଧବଙ୍କୁ। ଶୁଣ ଯଦୁରାଜନ ଏ ସମ୍ବାଦ ପୂର୍ବା ଅଲ ଗୀତା ସବୁ ଭଗବାନ ରେଫର କରୁଛନ୍ତି ନା? ଆଉ ଭଗବତ ଏତେ ସୁନ୍ଦର ଭଗବାନ ଏଇଥିପାଇଁ ପ୍ରକଟ ହେଇଛନ୍ତି ସେ, ଆଉ ଏତେ ମହାନତା ଅଛନ୍ତି, ଏଠି କେହି ସ୍ପିକର ନାହାନ୍ତି। ସମସ୍ତେ ସମସ୍ତଙ୍କୁ ସମସ୍ତେ ଶ୍ରୋତାର ଆସନ ଗ୍ରହଣ କରିକି ଭାଗବତ କହିଛନ୍ତି, ଆଉ ସେଇଟା ତ ହେଇପାରୁନା ଆମ ଦ୍ୱାରା, ସମସ୍ତେ ବକ୍ତାର ଆସନ ଅଳଙ୍କୃତ କରିଦେଉଛନ୍ତି। ସେଥିପାଇଁ ଭାଗବତ ପ୍ରକାଶ ହେଉନା, ବକ୍ତା ଟିକେ ନୁହଁ, ବକ୍ତା ହେଉଛନ୍ତି କେବଳ ଶ୍ରୀମଦ ଭାଗବତ, ସେ ନିଜେ ଆସୁଛନ୍ତି ଗ୍ରନ୍ଥ ସ୍ୱରୂପ, ଭଗବାନ ଏଠି ବକ୍ତା ବନିଯାଇଛନ୍ତି, ଆଉ ଶ୍ରୋତା ବନିଯାଇଛନ୍ତି। ଆଉ ଭଗବାନ ତାହେଲେ ଉଦ୍ଧବ କହୁଛନ୍ତି ଯଦୁରାଜନ ସମ୍ବାଦ ଚବିଶ ଗୁରୁ କଥା, ଶ୍ରୋତା ବଞ୍ଚନ୍ତି ନା? ଆଉ ସବୁବେଳେ ଅଇଲ ଗୀତା କହିସାରିଲେ ଅଇଲ ଅଇଲ କ'ଣ କହିଲେ, ପୂର୍ବା କ'ଣ କହିଲେ, ଶେଷରେ ଭଗବାନ ତାଙ୍କ ମତ ଦେଉଛନ୍ତି, ଉଦ୍ଧବ ଏଇଟା ବି ତା ମତ ସାର ହେଉଛି ଏଇଟା, ବଡ଼ ଶିଷ୍ଟ ପରମ୍ପରା। ତାକୁ ଧରିବାକୁ ହେଲେ କେତେ ଜନ୍ମ ଲାଗିବି, କେତେ ଏଇ ଜନ୍ମରେ କ'ଣ ହବ ଜଣେ କେଉଁ ବୁଝିପାରିବାଟା ବଡ଼ ଆଶ୍ଚର୍ଯ୍ୟ ଲାଗୁଛି। ଜୀବର ଯୋଉ ଅନ୍ତଃକରଣର ଶୁଦ୍ଧତାଟା କେମିତି ଆସେ, ଯେମିତି ଇନ୍ଦ୍ର ନିଜକୁ ଆଜି କ'ଣ ନିଜର ଅପରାଧ ପାଇଁ ନିଜକୁ ଏତେ ଭାବିଗଲେ, ଯିଏ ଦିନେ ସବୁଠୁ ବଡ଼ ଯାହା କହନ୍ତି ଉଦ୍ଧତାରେ ସବୁଠୁ ବଡ଼ ପ୍ରକାଶ ପାଇଥିଲା ନା ତାଙ୍କର ଦେବରାଜ ଇନ୍ଦ୍ର ହେଇକି, କି ସବୁଠୁ ସୁନିଶ୍ଚ ହେଇଗଲେ ଭଗବାନ ପାଖରେ ଥାଇକି ବି ଅଭିଷେକ କରିବା ପାଇଁ ଯାଉନାହାନ୍ତି। ଏଇଟା ଗୋଟେ ଛୋଟ ଭାବ ନୁହେଁ, ଏଇଟା ଛୋଟ ଭାବ ନୁହେଁ, ଭଗବାନ ପାଖରେ ଅଛନ୍ତି। ଦେବମାତା ମାନେ ସବୁ ପ୍ରେରଣା କଲେ, ଯାଉ ଯାଉ ଇନ୍ଦ୍ର ତୁମ ଆଉ ଏ ସେବାର ସୁଯୋଗ ମିଳିବନି, ତେଣୁ ଏଇଟା ଆଜ୍ଞାଧୀନ ହେଇକି ସେ ଯାଉଛି। ଭଗବାନ ପଚାରି ତୁ କାହିଁକି ମୋତେ ଅଭିଷେକ କରିବାକୁ ଆଇଲୁ, କହିବେ ଆଜ୍ଞା ମୋତେ ପଠେଇଲି। ବଡ଼ ସୁନ୍ଦର ଭାଗବତର ବହୁତ ସୁନ୍ଦର ଭାବ, ଆଉ ସୁରଭିକୁ ବି କେହି କହିପାରିବେନି, ଭଗବାନ କହିବେ ସୁରଭି ତୁମେ କିଏ, ତୁମେ ମୋତେ ସ୍ତୁତି କରୁଛ, ଆଜ୍ଞା ମୋତେ ବ୍ରହ୍ମା ପଠେଇଛନ୍ତି। ବ୍ରହ୍ମାଙ୍କୁ ପଚରାଯିବ, ଭଗବାନ ବ୍ରହ୍ମାଙ୍କୁ ପଚାରିବେ ତୁମେ କିଏ କହିଲା ପଠେଇବା ପାଇଁ, କହିଲେ ଆଜ୍ଞା ମୁଁ ତ ନିଜେ ଅପରାଧ କରିକି ମୁଁ ଜାଣିଛି କ'ଣ ତା ଘଟଣାଟା, ମୁଁ ତ ନିଜେ ଭୋଗିଛି ନା, ମୁଁ ତ ଜାଣିଛି ନିଜେ ଆପଣ କ୍ଷମା ପ୍ରାର୍ଥନା କରିବା ପାଇଁ ଆପଣଙ୍କୁ ନିଜେ ମୁଁ ନିଜେ ପ୍ରାର୍ଥନା କରିଛି, ଏଟା ତ ରାସ୍ତା, ଏହା ଛଡ଼ା କିଛି ନାହିଁ। ଏଠି ଏ ପଥରେ କୌଣସି କଳ୍ପସତା ନାହିଁ, ତେଣୁ ଆମମାନଙ୍କୁ ସେଥିପାଇଁ ଭଜନ କରିକି ପ୍ରଗତି କରିବାଟା ବହୁତ କଷ୍ଟ ହେଇଯିବ ଆଜି କଳିଯୁଗରେ, ମୁଁ ଯାହା ବୁଲିକି ସବୁ ଦେଖୁଛି। ଆଉ କାରଣ ନିଜର ସ୍ୱଭାବଟା ପ୍ରବଳ, ଗୋଟେ ଜୀବନ ଗୋଟେ ଜନ୍ମ ସଂସ୍କାର ନେଇକି ଆସିଛି ନା, ତା ସଂସ୍କାରଟା ତାକୁ ଜାବୁଡ଼ିକି ଧରିଛି, ତାକୁ ଛାଡ଼ିବନି, ସେ କ'ଣ କରିପାରିବ? ଆଉ ତାକୁ ସେଭଳି ସମର୍ପିତ ହେଇକି ତାକୁ ଭଗବାନଙ୍କର ସେବା ଆଉ ପ୍ରାର୍ଥନା ସେ ଯଦି ନ କରିବ, ଆଗକୁ ଯିବାଟା ତା ପାଇଁ ମୁସ୍କିଲ ହେଇଯିବ, ବହୁତ ଅସୁବିଧା ହେଇଯିବ। ତେଣୁ ଯେତେବେଳେ ଇନ୍ଦ୍ର ଆଦି ଅଭିଷେକ କରୁଛନ୍ତି, ସେଠି ଆସିଛନ୍ତି ସମସ୍ତେ, ତୁମ୍ବୁର ନାରଦ ଦେବର୍ଷି କ'ଣ ଆସିଛନ୍ତି, ଗନ୍ଧର୍ବ ବିଦ୍ୟାଧର ସିଦ୍ଧ ଚାରଣ ସମସ୍ତେ ଚାଲି ଆସିଛନ୍ତି। ଏମାନଙ୍କୁ ଇନଫର୍ମେସନ୍ ଦେବାକୁ ପଡ଼େ ନା, ଏ ଯୋଉ ଏଇ ଦେବଲୋକରେ ଏମାନେ ହେଉଛନ୍ତି ଗୋଟେ ଜାତି, ଆମର ଯେମିତି ସବୁ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଯେମିତି ଅଛନ୍ତି, ଦେବଲୋକରେ ଜାତି ତ କିଛି ନାହିଁ, ସମସ୍ତେ ଦେବତା, ଦେବତା ଭିତରେ ତାଙ୍କର ନାମ ହିସାବରେ ତାଙ୍କୁ କରାଯାଇଛି, ତାଙ୍କୁ ଗୋଟେ ଗୋଟେ ସେମାନେ ଗୋଟେ ଗୋଟେ ସ୍ଥାନରେ ରୁହନ୍ତି। ଗନ୍ଧର୍ବମାନେ ଦେଖିବା ପାଇଁ ବହୁତ ସୁନ୍ଦର, ଏମାନେ ନୃତ୍ୟ ଗୀତରେ ଗାନ୍ଧର୍ବିକ ବିଦ୍ୟା କୁହନ୍ତି ନା କୋଉଟାକୁ, ଏ ସଙ୍ଗୀତକୁ ନୃତ୍ୟକୁ, ଏଇଟା ଗନ୍ଧର୍ବ ବିଦ୍ୟା ନା ଆଉ। ଏଇ ଯୋଉ ଫାଷ୍ଟ କ୍ଲାସ ସିଙ୍ଗର, ଏଇ ଯୋଉ କ'ଣ, ଏଇ ଯୋଉ ବଡ଼ ବଡ଼ ଗୀତ ଲତା ମଞ୍ଜେଶ୍ୱର ବଂଶ ଏଇ ଯୋଉ ଗାଉଛନ୍ତି, ଏ ଯୋଉ ବଡ଼ ବଡ଼ ସବୁ ବଡ଼ ଲୋକ, ଏଇଟା ସବୁ ପୂର୍ବ ଜନ୍ମରେ ଏଇଟା ସବୁ ସ୍ୱର୍ଗରେ ଥିଲେ ନା ଆଉ, ଏ ସବୁ ହାୟର ପ୍ଲାନେଟ୍ର ଲୋକ ନା ନନେ, ଏଇଟା ଏତେ କଣ୍ଠ ଗୁଡ଼ାକ ଗୋଟେ ଅମୂଲ୍ୟ ଭଳିଆ କଣ୍ଠ, ଏଗୁଡ଼ାକର ଗୁଣ ଗୁଡ଼ା କୋଉଠି ଆସୁଛି, ପୁତ ହେଇଯାଉଛନ୍ତି, ସେଟା ତ ସେ ଜାଗାଟା ସେ ସେଠୁ, ତାପରେ ଏଠି ପୁନେଶ୍ୱର ଏଠି ଆସିବେ, ଗାନ୍ଧର୍ବ ବିଦ୍ୟା, ଗାନ୍ଧର୍ବ ବିଦ୍ୟା ସମସ୍ତଙ୍କର ହବନି, ତାଳ ଜ୍ଞାନ ଗୋଟେ କୁହନ୍ତି, ତାଳ ଜ୍ଞାନ ନାହିଁ ତ, ତାଳ ଜ୍ଞାନ ବୁଢା ହେଇଯିବନି ତାକୁ, ତାଳ ଜ୍ଞାନ ଗୋଟେ ତାଳିଟା ବଜା ହେଇପାରିବନି, ହେଇପାରିବେ ତାଳ ଜ୍ଞାନ ଗାନ୍ଧର୍ବ ବିଦ୍ୟା ଟୋଟାଲ ନାହିଁ। ଆଉ ଜଣେ ଗୋଟେ ଛୋଟ ଛୋଟ ପିଲା ଦେଖ କେତେ ସୁନ୍ଦର ସଙ୍ଗୀତ ସବୁ ଗାଉଛି, ଏ ଗନ୍ଧର୍ବମାନଙ୍କର ହେଲେ ଏମାନେ ସଙ୍ଗୀତଙ୍କର ଚାରଣ ମାନେ ହେଲେ ଭଗବାନ ଆବିର୍ଭାବ ହେଲୁ, କୌଣସି ଲୀଳା ହଉ, ଯେ ଚାରଣ ମାନେ ସାଙ୍ଗେ ସାଙ୍ଗେ ତତ୍କ୍ଷଣାତ୍ ସ୍ତୁତି ସବୁ ଆରମ୍ଭ କରିବେ, ଘାଟ କ'ଣ ଅଛି ତାଙ୍କ ନା ଗାୟକା ଭାଟ ଚାରଣା ତା ସବୁ ସିଧୁ ସ୍ୱାମୀ ସବୁ ଟୀକା ରଚନା କରିଛନ୍ତି, ଦେଖି ସବୁବେଳେ ଚାରଣ ଶବ୍ଦ ଆସୁଛି, ଚାରଣ ମାନେ ଚାଲି ଆସୁଛନ୍ତି, ସେମାନେ ସ୍ତ୍ରୋତ୍ର ଗାଇବାର ସେମାନେ କ'ଣ ହେଉଛନ୍ତି ଏକ୍ସପର୍ଟ, ବିଦ୍ୟାଧର ଦେଖି ଦେଉଛନ୍ତି ଆସିଥିବ ଏଇଠି ବିଦ୍ୟାଧର ଏଇ ଆସିଥିବ ବୋଧେ ତତ୍ରାଗତାସ୍ତମ୍ବର ନାରଦ ଆଦୟ ଏଇ ଅଛନ୍ତି ଗନ୍ଧର୍ବ ବିଦ୍ୟାଧର ସିଦ୍ଧ ଚାରଣ ଜଗୁଜସ ଲୋକ ମଲାପ ହମ ହରେ ସୁରାଙ୍ଗନା ସଂନୃତ ମୁଦାନ୍ୟୁତା। ଇଏ ହଉଛି ତାଙ୍କର କେବଳ ଦେବଲୋକର ତିଘ ହଉଛି ଗୋଟେ ବଡ଼ ଭାଗ୍ୟ, ଭଗବାନଙ୍କର ଗୁଣଗାନ କରନ୍ତି ସୁରଗୀତ ମଙ୍ଗଲମ, ନାରୀମାନେ ବହୁତ ସୁନ୍ଦରୀ, ଅପ୍ସରାମାନେ ଭୋଗ ତ ରହିଛି ଭୋଗବୁଦ୍ଧିରେ ଅଛନ୍ତି, କିନ୍ତୁ ବହୁତ ସବୁବେଳେ କଳଗୀତ ମଙ୍ଗଲମ ଭଗବାନଙ୍କର ଗୀତ ଗାନ କରୁଛନ୍ତି ମଙ୍ଗଳ ଗୀତ। ଶ୍ରୀ ଜୟ ଦେବ କବୀରିତ ମୁଦିତ ମୁଦାରମ ଶୃଣୁ ସୁଖଦମ ସୁଖଦମ ଭବସାରମ ସୁଭଦମ ସୁଖଦମ, ଦେଖ ମଙ୍ଗଳ ହୁଏ ନା ଜୀବନ ସବୁବେଳେ ନାମ କଲେ ଭଗବାନଙ୍କର କଥା କଲେ, ସ୍ୱର୍ଗ ଲୋକରେ ଯାହା ଦୋଷ ଥିଲେ ବି ଗୋଟିଏ ଜିନିଷ ସବୁ କଟିଯାଉଛି, ସବୁବେଳେ ତାଙ୍କ ମୁଖରୁ ସବୁବେଳେ ଗୀତ ସୁନ୍ଦର ସଙ୍ଗୀତ, କେଉଁ ଗୀତ କଲଗୀତ ମଙ୍ଗଳ ମଙ୍ଗଳ ଗୀତ ଭଗବାନଙ୍କର ସବୁବେଳେ। ମହାପ୍ରଭୁଙ୍କର ଶିକ୍ଷାଟା ବହୁତ ଉନ୍ନତ ଜିନିଷ ନା, ଆମେ ଆମର ଗୋଟେ ସଂସ୍କାର ବର୍ତ୍ତମାନ କହିବା ପାଇଁ ଭୟ କରିବା ପାଇଁ ବି ଭୟ, କାରଣ ଏତେ ହାୟର ଟିଚିଙ୍ଗସ ମହାପ୍ରଭୁ ଦିନ ରାତି କେବଳ ବସିକି କାନ୍ଦୁଥିଲେ ଏ ପୁରୀରେ ନା, ଦିନ ରାତି ବସିକି କାନ୍ଦୁଥିଲେ କାହା ପାଇଁ, କୃଷ୍ଣଙ୍କ ପାଇଁ, ସେ ନିଜେ କୃଷ୍ଣ ଆସ୍ୱାଦନ କ'ଣ କରୁଥିଲେ, ଜୟଦେବଙ୍କର ଗୀତ ଗୀତ ଗୋବିନ୍ଦ ଶୁଣିବେ, ଚଣ୍ଡିଦାସଙ୍କର ଭଜନ ଶୁଣିବେ, ଗୋଟେ ଗୋଟେ ଲୋକଙ୍କୁ ଭକ୍ତଙ୍କୁ ନେଇ ଆସ ତ ଖାଇବା ପିଇବା ଦେଖା ତୁମେ ରଖ ତାକୁ କୁହ ତୁମେ ଖାଲି ଏଇଟା କର, କରିପାରିବ ସେ କରିପାରିବନି, ଯିବୁ ଖାଲି କୁହ ତୁମେ ବସିକି ନାମ ଟିକେ କର ଶାନ୍ତିରେ ତୁମେ ସେ ରହିପାରିବନି, ତାର କାରଣ ସଂସ୍କାରର ଏତେ ବଡ଼ ଗୋଟେ ପ୍ରଭାବ ରହିଛି, ସେଥିପାଇଁ ଆମେ ଏ ସଂସ୍କାରଟାକୁ ପରିବର୍ତ୍ତନ କରିବା ପାଇଁ, ସଂସ୍କାର କ'ଣ ପୂର୍ବର କର୍ମ ହିସାବରେ ଆସୁଛି ନା, ପରିବର୍ତ୍ତନ କରିବା ପାଇଁ ଆଚାର୍ଯ୍ୟମାନଙ୍କର ଏଇଟା ହେଉଛି ବହୁତ ବଡ଼ ଅବଦାନ, ସେଇଟାକୁ ଆମେ ବୁଝିପାରୁନି, ଯେ ଭଜନ ପ୍ରଥମେ ଆମେ ଜାଣିପାରୁଛେ କେମିତି ଭଜନ କରିବା ଦରକାର, ଏମିତି ଏଇଟା କରିଥିଲେ ଋଷିମାନେ, ଆମେ ଇଚ୍ଛା କଲେ ବି ଏଇଟା କରିପାରିବାନି, କାହିଁ କରିପାରିବାନି, ସଂସ୍କୃତ ଯେହେତୁ ସ୍ୱୀକୃତି ଯେହେତୁ ପ୍ରବଳ ନାହିଁ, ସେଥିପାଇଁ ଏସବୁ ସେବାର ଯେଉଁ ଦିଆଯାଏ ସେବା ପରିପାଟି ଯେଉଁ ଆଚାର୍ଯ୍ୟମାନେ କରିଛନ୍ତି, ତାହେଲେ ଗୋଟେ ଜୀବକୁ ଏଇ ସ୍ୱୀକୃତି ଗୁଡ଼ାକ ପ୍ରଦାନ କରିବା ପାଇଁ, ସ୍ୱୀକୃତି ତା ପ୍ରବଳ ହେଇଯିବ, ତା ସେବାଟାକୁ ଭଗବାନ ଗ୍ରହଣ କରିବେ, ତାର ମନୋଭାବକୁ ଭଗବାନ ଗ୍ରହଣ କରିବେ, ତା ଭଜନକୁ ଗ୍ରହଣ କରିବେ, ତାର ମନର ଇତର ଅଭିଳାଷ ଆସିବନି, ଆମେ ପ୍ରିଚିଂ କରିଦେଉଛୁ ଅନ୍ୟ ଅଭିଳାଷ ତ ଶୂନ୍ୟ କେବେ କେହି ହେଇପାରିବନି, କର ଦେଖିବା ଦେଖିବା କିଏ ଅନ୍ୟ ବେଳେ ଶୂନ୍ୟ ହେଇଯିବ, ସବୁ ଛାଡ଼ିଦେବ ଯାହା କରିଦେବ ତା ମନ ଭିତରେ ଅଭିଳାଷ ରହିବ, ମୁଁ ଗୋଟେ ବଡ଼ ହେବି କିଛି, ସେ ଗୋଟେ ଅନ୍ୟ ଅଭିଳାଷ ରହିଲା କେନ୍ଦ୍ର ରହିଲା କି ନାହିଁ, କେବଳ ଏଇଟା ଗୋଟେ ଦୟା ଓହିତକି ଯଦି ଆଚାର୍ଯ୍ୟମାନଙ୍କର ଏଇ ସେବା ସେ ଗ୍ରହଣ କରି ତୁମେ କିଛି ଗୋଟେ ଦୟା କରିଦେଲେ ତୁମ ମନରେ ଆଉ କୌଣସି ଅଭିଳାଷ ଜଗତରେ ଆସିବନି, କୌଣସି ଅଭିଳାଷ ନାହିଁ, କେବଳ ଗୋଟିଏ ଅଭିଳାଷ ଆସିବ କେମିତି ମୁଁ ଦେଖିଲେନି ସେ କେତେ ତୁଳସୀ ପ୍ରଣାମରେ କ'ଣ ଲେଖିଲେ, ଏଇ ନିବେଦନ ଧର ସଖୀରେ ଅନୁଗତ କର ସେବା ଅଧିକାର ଦିଏ କର ନିଜ ଦାସୀ, ତା ମୁଣ୍ଡରେ କେବଳ ଗୋଟିଏ ଜିନିଷ ପଶିବ, ଆଉ ସଂସାର ସୁଖ ଦୁଃଖ ଭଲ ମନ୍ଦ ଏଗୁଡ଼ାକ ତାକୁ କିଛି ଲାଗିବନି, ସେ ଜାଣିଛି ଏ ଜଗତରେ ମୋତେ କିଛି ଦିନ ରହିବାକୁ ପଡ଼ିବ, କିନ୍ତୁ ମୋ ଲକ୍ଷ୍ୟ ହେଉଛି ଏଇଟା ମୋତେ ସଖୀର ଅନୁଗତ ହେବାକୁ ପଡ଼ିବ, ଆଉ ଜଗତରେ ଯେତେ ଦିନ ତୁମେ ରହିଥିବ ଏଇଟା ଆସିବ ବାଟରେ, ଏଇଟା ଜଗତ ସ୍ୱର ଅଛି କର୍ମ ଅଛି ସଂସ୍କାର ତ ପ୍ରବଳ ନାହିଁ, କର୍ମଫଳ ହିସାବରେ ଏଗୁଡ଼ା ସବୁ ଆସିକି ପ୍ରୋବ୍ଲେମ ଗୁଡ଼ା ପହଞ୍ଚିବ, କିନ୍ତୁ ଲକ୍ଷ୍ୟଟା ସ୍ଥିର କରିବାକୁ ପଡ଼ିବ, ସ୍ୱର୍ଗ ଲୋକରେ ଯାହା ବି ହେଲେ ଏଇଟା ହଉଛି ସବୁଠୁ ବଡ଼ ଜିନିଷ, କେତେ ସୁନ୍ଦର କହୁଛନ୍ତି, ଜଗୁ ଯଶୋ ଲୋକ ମଲାପହମ ହରେ ଭାଗବତମ ନା, ମଲାପହମ ଯଶୋ ଭଗବାନଙ୍କର ଯେଉଁ ଯଶ ମଲକୁ ଅପହରଣ କରେ, ଅପହା ବିଦୂରିତ କରେ। କିଏ କିଏ କହୁଛନ୍ତି ନା ନାରଦ ତୁମ୍ବର ଆଦୟ, ନାରଦ ବି ନିଜେ ଆସୁଛନ୍ତି ସେଠି ଭଗବାନଙ୍କର ଅଭିଷେକ ହଉଛି ନା, ନାରଦ ଆସୁଛନ୍ତି ତୁମ୍ବର ଆସୁଛନ୍ତି, ଆଉ କିଏ ନା ବିଦ୍ୟାଧର, ବିଦ୍ୟାଧର ମାନେ ବିଦ୍ୟାଧର ଆଉ ବହୁତ ଦକ୍ଷ, ମାନେ ସୁନ୍ଦର ତାତ୍କାଳିକ ସଙ୍ଗେ ଏଇ ଭଗବାନ ଏଇ ଲୀଳାଟା ଯେମିତି ଗୋବର୍ଦ୍ଧନ ଧାରଣ ଭଗବାନ କରିଛନ୍ତି, ଗୋବର୍ଦ୍ଧନ ଧାରଣ କଲାବେଳେ ଭଗବାନଙ୍କର ଯଦି ସେଇ ବର୍ଣ୍ଣନା, ସେ ରୂପର ବର୍ଣ୍ଣନା, ଗୋବର୍ଦ୍ଧନର ବର୍ଣ୍ଣନା, ପରିବେଶର ବର୍ଣ୍ଣନା ସାଙ୍ଗେ ସାଙ୍ଗେ ସେମାନେ ଗାଇଦେବେ। ତାତ୍କାଳିକ ଯେମିତି ଆଶୁ କବି କୁହାଯାଏ ନା, ସାଙ୍ଗେ ସାଙ୍ଗେ ତାଙ୍କୁ ଗୀତ ସେ ଦେଖିଦେଇକି ଏ ଜାଗାକୁ ପଳେଇ ଆସିବେ, ସାଙ୍ଗେ ଦ୍ୱାରା ଦାମଦକୁ ଦେଖିକି ଗୋଟେ ଭଜନା କରିଦେ ଲେଖିଦେବେ। ଆଶୁ କବି ମାନଙ୍କୁ କୁହାଯାଏ। କବିମାନେ କ'ଣ ବସିବେ ଗୋଟେ ରୂପକୁ ଚିନ୍ତା କରି, ଯେମିତି ସବୁ ଥିଲେ କ'ଣ ମାୟାଧର ମାନସିଂ ଆମେ ପଢ଼ୁଥିଲୁ, ମାୟାଧର ମାନସିଂ ପ୍ରକୃତି କବି ନା କ'ଣ ତାଙ୍କ ନା, ମାୟାଧର ମାନସିଂ ମହାନଦୀର ନୌକା ବିହାର ସେ ଗୋଟେ ଲେଖିଥିଲା ମୋର ମନ ଅଛି। କୁହନ୍ତି ନେଚରକୁ ନେଇ ସେମାନେ ସବୁ କଲ୍ଟିଭେଟ୍ କରି ଲେଖିଛନ୍ତି। ମଙ୍ଗଳେ ଆଇଲା ଉଷାକିଆ କାଲେ, ଏଇଟା ଗଙ୍ଗାଧର ମେହେରଙ୍କର ବୋଧେ, ସୀତାମାତା ଉଠୁଛନ୍ତି ନା ଗଙ୍ଗା, ମଙ୍ଗଳେ ଆଇଲା ଉଷା ନା କୁମ୍ଭାଟ ଆହୋଇ ଭାଟ ଆରମ୍ଭିଲା ସ୍ତବ ପାଠ ଆମେ ସବୁ ପଢ଼ୁଥିଲୁ। ସେଇଟା ସେଟା ସେ କ'ଣ ଆଶୁରେ ଲେଖିନାହାନ୍ତି, ସେ ଚିନ୍ତନ କରି ଲେଖିଛନ୍ତି, ଭକ୍ତିରେ ଚିନ୍ତନ କରିକି ରାମାୟଣ ପଢ଼ୁଥିଲେ, ରାମାୟଣରେ ପଦରେ ତାଙ୍କୁ ଦେଖିଲେ, ସେଟା ଦେଖିକି ତାକୁ ଅନୁବାଦ କରି ସବୁ ରଚନା କରିଥିଲେ। ଆଶୁ କବି ମାନେ କ'ଣ ସେମାନଙ୍କ ଏତେ ଦକ୍ଷତା ଅଛି, ପୂର୍ବର ଇଏ ଅଛି, ସେମାନେ ସେ ଲୀଳା ହିସାବରେ ସାଙ୍ଗେ ସାଙ୍ଗେ ଗାଇଦେବେ, ପଟକିଣୀ କୁହ ପଟକିଣୀ ଗାଇଦେବେ। ଆଚ୍ଛା ଆମର ଯୋଉ ବୈଷ୍ଣବ କବି ମାନେ ଏମାନେ କି କେମିତି ଇଏ କରନ୍ତି, ଏମାନେ ଯୋଉ ରଚନା କେମିତି କରନ୍ତି, ଏମାନେ ଏଇ କାଟାଗୋରୀର ନୁହନ୍ତି ନା, ତ ଏମାନେ ଆଶୁ କବି ମାନେ ମାନେ ନିଜର ବୁଦ୍ଧି ବା ପଣ୍ଡିତ ବଳରେ ଏଗୁଡ଼ିକ ପାଣ୍ଡିତ୍ୟ ବଳରେ ଏଗୁଡ଼ିକ ରଚନା କରନ୍ତି ନା, ଗୋଟେ ଚିନ୍ତନ କରିକି ଏମାନେ କିଛି ରଚନା, ଏମିତି ନାହିଁ। ଇ ଯେତେ ବୈଷ୍ଣବ ପଦ ଇଏ ଗୁଡ଼ାକ ସବୁ ସ୍ଫୁରଣ ହେଇଛି, ଏଇଟା ନିତ୍ୟମେଳାର ଜିନିଷ ଗୁଡ଼ାକି ନା, ଏଇଟା ସବୁ ସ୍ଫୁରଣ ହୁଏ ତାଙ୍କର ପାଖରେ, ସ୍ୱତନ୍ତ୍ର ଆସି ପହଞ୍ଚାଏ, ସେଥିପାଇଁ ସେ ସବୁ ରଚନା କରନ୍ତି ସେ ଜିନିଷ ଗୁଡ଼ା। କାରଣ ସେ ପଦ ଗୁଡ଼ିକୁ ଯେମିତି ଗୀତ ଗୋବିନ୍ଦ ରଚନା କରାହେଇଛି, ଯେମିତି ଭକ୍ତ ଠାକୁରଙ୍କର ପଦ ସବୁ ରଚନା କରାହେଇଛି, ତାକୁ କେହି ବି ହେଲେ କେବେ କେବେ ବି ତୁମେ ଦେଖ କେତେଗୁଡ଼ା ଗୋଟେ ଲୋକକୁ ଆଣ, କେତେଗୁଡ଼େ କବିକୁ ସେ ସେବେଳେ ଗୋଟେ ଭଜନ କେବେ ଲେଖିପାରିବନି। ଏ ବନମାଳୀଙ୍କର ଯୋଉ ଭଜନ ସବୁ ଅଛି, ଯେ ଜଗନ୍ନାଥଙ୍କର କେତେ ବର୍ତ୍ତମାନ କେତେ ଟ୍ୟାଲେଣ୍ଟ ବାହାରିଲାଣି, କୋଉ ଭଜନ ଗୋଟେ ଲେଖିଦେବ ସେମିତିଆ ବନମାଳୀଙ୍କର ଭଜନ ଭଳିଆ, ଜଗନ୍ନାଥ ହେ କିଛି ମାଗୁ ନାହିଁ, ତ ସେ ଯୋଉ ଭଜନ ଲେଖିଛନ୍ତି ଗୋଟେ ଲେଖିଦେଇପାରିବେ କେବେ ପାରିବେନି। କାହିଁ ଏଗୁଡ଼ା ଯୋଉ ଲେଖୁଛନ୍ତି କ'ଣ ବୁଦ୍ଧି ଦ୍ୱାରା ଲେଖୁଛନ୍ତି, ସେଟା ପ୍ରକାଶିତ ହୁଅନା। ଆମର ଯୋଉ ଭଜନ ସବୁ କାହିଁକି ଆମକୁ ଭଜନ ଗୁଡ଼ାକ ସବୁ ଆଗରୁ ଶିଖା ହଉଥିଲା କି, ସବୁ ନୂଆ ଡିଉଟି ଆଇଲା ମାନେ ସବୁ ଭଜନ ଶିଖା ହବ, ଏଟା ଶିଖ ଭୋଗାରତୀ ସ୍ୱୟନାରତୀ ଏ ସରି କ'ଣ ସନ୍ଧ୍ୟା ଆରତୀ ତୁଳସୀ ଆରତୀ, ଏସବୁ କେମିତିଆ ସ୍ଫୁରଣ ଜିନିଷ, ତାଙ୍କ ଆଚାର୍ଯ୍ୟମାନଙ୍କ ଦ୍ୱାରା ସ୍ଫୁରଣ। ସେଥିପାଇଁ ଆମେ ଏଟାକୁ ପୁରା ଭଗବତ କ'ଣ କୁହାଯିବ, ଭଗବତ ଦତ୍ତ ଭଗବାନ ଏଟା ଦେଇଛନ୍ତି, ସେଥିପାଇଁ ଆମେ ତାକୁ ପାଠ କରନ୍ତି, ସେଥିପାଇଁ ସେଟା ପାଠ କଲେ ତୁମେ ଭକ୍ତି ବି ହବ, ଭଗବାନଙ୍କର ଏଟା ପାଠ କରୁଛ ନା, ଆଉ ଭକ୍ତି ବି ସେଥିରେ ହୃଦୟରେ ଭକ୍ତି ଆସିବ। ବୈଷ୍ଣବ ପଥରେ ବହୁତ ସହାୟ ଅଛି, କିନ୍ତୁ ଯେହେତୁ ଆମର ସଂସ୍କାର ଟିକେ ଏତେ ପ୍ରବଳ ନୁହେଁ, ଆଉ ଯଦିଓ ଆଚାର୍ଯ୍ୟମାନେ ଆମକୁ ସଂସ୍କାରକୁ ପରିବର୍ତ୍ତନ କରିବା ପାଇଁ ଆମକୁ ସବୁ ସେବା ସୁଯୋଗ ଦେଇଛନ୍ତି, କିନ୍ତୁ ସଙ୍ଗରେ ରହି କ'ଣ, ସଙ୍ଗରେ ଆମର କ'ଣ ନବା, ସଙ୍ଗରେ ରହିଯାଏ ଗୋଟେ ଉତ୍ସାହ ନବା ପାଇଁ ଆଚାର୍ଯ୍ୟମାନେ, ଆଚାର୍ଯ୍ୟମାନେ ସଙ୍ଗ କରିବାରେ ଏଇଟା ହେଉଛି ଆଉ ଗୋଟେ କାରଣ, ଏକୁଟିଆ ଗୋଟେ ମନ୍ତ୍ର ଦେଇକି ମାନେ କଳିଜୁରେ କି ଭଜନ, ଏ ତ ମୋବାଇଲ ଗୋଟେ ଛାଡ଼ିପାରୁନାହାନ୍ତି, ଆଉ ଗୋଟେ ମୋବାଇଲଟା ପଡ଼ିଗଲା, ସେ ମୋବାଇଲଟା ଛାଡ଼ିପାରି ଛାଡ଼ିବା କଷ୍ଟ ହେଇଗଲାଣି ଗୋଟେ ଲୋକକୁ, ହେଣେ ଚପ କରୁଥିବେ ମୋବାଇଲଟାକୁ ଖେଳୁଥିବେ, ମାନେ ଏତେ ଆଡିକ୍ସନ, ଏ ଲୋକ ଯଦି ଏକୁଟିଆ ଛାଡ଼ି ଦିଆଯିବ ମାନେ କ'ଣ କରିବେ। ଆଚାର୍ଯ୍ୟମାନେ ସଙ୍ଘଟା କାଢ଼ୁଛନ୍ତି କାହିଁକି, ୟାଙ୍କର ସ୍ୱାଭାବିକ ଗୋଟେ ଭକ୍ତିର ଉତ୍ସାହ ନାହିଁ, ତେଣୁ ସଙ୍ଘରେ ରହିଲେ କ'ଣ ହବ, ଅନ୍ୟ ଜଣଙ୍କର ଉତ୍ସାହ ଦେଖିକି ସେମାନେ କିଛି କରିବେ, କାହିଁକି ସେ ଉତ୍ସାହ କଲେ ତାକୁ ଲୋକ ପ୍ରଶଂସା କରିବେ, ଇଏ ଚାହିଁବ ମୁଁ ସେ ପ୍ରଶଂସାଟା ପାଇବି, ହେଲେ ସେ କିଛି କରିବ, ହେଲେ ପ୍ରଶଂସା ପାଇଁ କଲେ ସୁଦ୍ଧା ତାକୁ ସ୍ୱୀକୃତି ମିଳିବ କି ନାହିଁ, ଏଥିପାଇଁ ସେ ସବୁ ଛନ୍ଦି ଦେଇଗଲେ, ଏମାନେ ସବୁ ଏକୁଟିଆ ଭଜନ କରିପାରିବେ। କିନ୍ତୁ ଏ କେତେ ସୁନ୍ଦର ପଥ, ଏଇ କଥାରେ ମୁଁ ଏଠି ପଳେଇଗଲି, ସମସ୍ତେ ଆସିଛନ୍ତି ବିଦ୍ୟାଧର ଗନ୍ଧର୍ବ ଚାରଣ ଏସବୁ ଦେବତାମାନେ, ବିଭିନ୍ନ ଦେବତାମାନଙ୍କର ଗୋଷ୍ଠୀ ରହିଛି, କିନ୍ତୁ ଭଗବାନ ଯେତେବେଳେ ଆସନ୍ତି ଏମାନେ ଗୋଟେ ସୁଯୋଗ ମିଳେ, ଭଗବାନ ଯେମିତି ପୃଥ୍ୱୀ ମହାରାଜ ଆସୁଛନ୍ତି, ଦେଖ ଯେତେବେଳେ ଯେଉଁ ଯେଉଁ ଅବତାର ଆସିଥିବେ ଭାଗବତ ସବୁ ଭାଗବତର ଆଗ ସବୁ ଲକ୍ଷ୍ୟ ରଖିବାକୁ ପଡ଼ିବ, ସୁଖ ବାର ବାର କାହିଁ ସେ ଜିନିଷ ଲେଖୁଛନ୍ତି, ଏହାର କ'ଣ ମହିମା ଗୋଟେ ଅଛି, ଯେ ଗନ୍ଧର୍ବ ଆସୁଛନ୍ତି ସିଦ୍ଧର୍ବ ଆସୁଛନ୍ତି ଚାରଣ ଆସୁଛନ୍ତି, ଯେ ଭଗବାନଙ୍କର ସେବାର ସୁଯୋଗ ବା ଭଗବାନଙ୍କର ଆବିର୍ଭାବ ଦେଖିଲା ମାନେ ସେମାନେ ଯାହା ପାଖରେ ଯେଉଁ ଗୁଣ ଅଛି ସେମାନେ ସାଙ୍ଗେ ସାଙ୍ଗେ ଭଗବାନଙ୍କ ପାଖରେ ଲଗେଇ ଦେଉଛନ୍ତି। ଏଇଟା ସୁଯୋଗଟା ଆଉ ମିଳିବ ନାହିଁ, ସାକ୍ଷାତ ସେବାର ସୁଯୋଗ କେବଳ ବର୍ତ୍ତମାନ ମିଳିଛି। ନାରଦଙ୍କ ସଭାକୁ ଇନ୍ଦ୍ରଙ୍କ ସଭାକୁ ନାରଦ ବି ଯାଆନ୍ତି, ବୃତ ଭାଗବତ ସଭାରେ ଇନ୍ଦ୍ର ସଭାକୁ ବିଷ୍ଣୁ ବି ଯାଆନ୍ତି, ଜାଣନ୍ତି। କିନ୍ତୁ ଇନ୍ଦ୍ରାଦି ଦେବତାମାନଙ୍କର ଇଏ ହେଉଛି ଯାହା କୁହନ୍ତି ସ୍ୱତନ୍ତ୍ର ଯୋଉ ସୁଖ ବା ସ୍ୱତନ୍ତ୍ର ହେଉଛି ତାଙ୍କର ସେବାର ଯୋଉ ଅଧିକାରଟା ପ୍ରାପ୍ତ ହୁଅନ୍ତି, ଯେତେବେଳେ ଭଗବାନ ସ୍ୱୟଂ କୃଷ୍ଣ ଆବିର୍ଭାବ ହୁଅନ୍ତି ଭଗବାନଙ୍କର ଆବିର୍ଭାବରେ, ସେଥିପାଇଁ ସେମାନେ ସବୁ ଚାଲି ଆସନ୍ତି। ଏଠି କହିଲେ ନା ଜଗୁ ଯଶୋ ଲୋକ ମଲାପହମ ହରେ ଲୋକ ମଲାପହମ ଜଗତମ ପାପନାଶକମ ଗୀତବନ୍ତ ବୁଦାନିତ୍ୟ ହର୍ଷଯୁକ୍ତ। ସମସ୍ତେ ହସୁଥିଲେ, ଏ ଜଗତର ମଳକୁ ଦୂର ହେଇଯିବ କେଉଁଟା ନା ହରିଙ୍କର ନାମ, ହରିଙ୍କର ଯଶ ଜଗତର ମଳ ଦୂର ହେଇଯାଏ, ବ୍ୟକ୍ତିର ମଳ କଥା କ'ଣ କହିବା। ତେଣୁ ସମସ୍ତେ ଆସିଲେ, ସମସ୍ତେ ଗାନ କରୁଛନ୍ତି, ଏଣେ ଅଭିଷେକ ଆରମ୍ଭ ହେଲା। ତଂତୁଷ୍ଟୁ ତଂତୁଷ୍ଟୁ ବୁଦେବ ବନିକାୟ କେ ତବୁ ହ୍ୟବାକିରଂଶ୍ଚଦ୍ଭୁତ ପୁଷ୍ପ ବୃଷ୍ଟି ବି ଲୋକଃ ପରଂ ନିବୃତ୍ତିମ ଆପ୍ନୁବନ୍ତ ନିପ୍ନୁ ଲୋକଃ ପରା ନିବୃତ୍ତିମ ଆପ୍ନୁ ମାପ୍ନୁବଂସ୍ତ୍ରୟୋ ଗାବୋସ୍ତଦା ଗାମନୟନ୍ ପୟୋଦୃତ ପୟୋଦୃହମ୍। ସେଇ ଶ୍ରେଷ୍ଠ ଦେବଗଣ ଶ୍ରୀକୃଷ୍ଣଙ୍କ ଉପରେ ପାରିଜାତ ପୁଷ୍ପାଦି ବର୍ଷଣ ଏବଂ ସ୍ତୁତି ଆଦି କରିଲେ। ପାରିଜାତ ପୁଷ୍ପ ସ୍ୱର୍ଗରେ କେଉଁଠି ଥାନ୍ତି? ସେ ଇନ୍ଦ୍ରଙ୍କର ରିଜର୍ଭ ଫରେଷ୍ଟ, ଯେମିତି ରିଜର୍ଭ ଫରେଷ୍ଟ ରଖାଯାଏ ଇନ୍ଦ୍ରଙ୍କର, ଇନ୍ଦ୍ରଙ୍କ ସଚିଙ୍କ ପାଇଁ ପ୍ରାୟ ସବୁ ବ୍ୟବହାର କରନ୍ତି ପାରିଜାତ ପୁଷ୍ପ। ଯେମିତି ଯେ କମନ୍ ସବୁ କାହାଙ୍କୁ ମିଳିବ, ଅପ୍ସରାମାନଙ୍କୁ ମିଳିବ, ଦେବୀମାନଙ୍କୁ ମିଳିବ, ଏମିତି କିଛି ମାନେ ନାହିଁ, ପ୍ରାୟତଃ ଇନ୍ଦ୍ରଙ୍କର ଆଉ ସଚିଙ୍କର। ସେ ଭଗବାନ ଯେତେବେଳେ ଗଲେ ଆଣିବା ପାଇଁ ପାରିଜାତ ବୃକ୍ଷ, କାହା ପାଇଁ? ସତ୍ୟଭାମା ପାଇଁ। ଆସି ମନା କଲେ କାହିଁ? ଯୁଦ୍ଧ ଯୁଦ୍ଧ ଆରମ୍ଭ କରିଦେଲେ ଆଉ। କିନ୍ତୁ ସେଇ ପାରିଜାତ ପୁଷ୍ପକୁ ବର୍ତ୍ତମାନ ଏଠି ପାରିଜାତ ଲେଖା ହେଇଛନ୍ତି। ପାରିଜାତ ଆଦି ପୁଷ୍ପ ଦ୍ୱାରା ପୁଷ୍ପ ବର୍ଷଣ କଲେ ଏବଂ ସ୍ତୁତି କରିଥିଲେ, ତତ୍କାଳରେ ତ୍ରିଲୋକ ଶାନ୍ତି ଲାଭ କରିଥିଲେ ଏବଂ ଧେନୁଗଣ ପୃଥିବୀରେ ଦୁଗ୍ଧ ଧାରା ସିକ୍ତ କରିଥିଲେ। ଯୋଉ ଗୋମାତାମାନେ ଥିଲେ ସେମାନେ ସବୁ ସାଙ୍ଗେ ସାଙ୍ଗେ ଭାଗବତରେ ପ୍ରସଙ୍ଗ ବହୁତ ବାର ଆସେ, ଗୋମାତାମାନେ ଏତେ ପ୍ରସନ୍ନ ରହୁଥିଲେ ପୂର୍ବରୁ, ସେମାନଙ୍କ ଥନରୁ ସବୁବେଳେ କ୍ଷୀର ବୋହୁଥିଲେ। ଯେତେ ଓଡ଼ିଶାରେ ତ ମ୍ୟାକ୍ସିମମ୍ ଶିବଜୀଙ୍କର ଜାଗାରେ, ଏ ଯୋଉ ଆଖଣ୍ଡମଣି, ଆମର ଯୋଉ କପିଳାସ, ପ୍ରାୟ ଜାଗାରେ ସେଠି ଗୋମାତା ଅଛି, ଯୋଉ ରାଜାମାନେ ସବୁ ଗାଁ ଲୋକମାନେ ଯୋଉ ଗୌଡ଼ମାନେ ଗାଈ ନେଇକି ଯିବେ, ସେ ଦେଖିବେ ନା ଇଏ ଠାକୁର ଶିବଜୀଙ୍କର ଯେତେ ଜାଗାରେ ସବୁ ମିଳିଛି ସେଇଭଳି ମିଳିଛି ନା, ଗୌଡ଼ମାନେ ପାଇଛନ୍ତି ନା। ଆଉ ଗାଈ ନେଇ ଗଲାବେଳେ ଦେଖି ସେ ଗାଈଟା ଯାଇ ସେଇ ଠିଆ ହେଇକି କ୍ଷୀର ଦେଉଛି, ତେଣୁ ମାଲିକ ଆସି ପଚାରିବେ ତୁ ଗାଈ ନେଇ ଯାଇଥିଲୁ କ୍ଷୀର କାହିଁ ଦେଉନି ଗାଈ, ଆଉ ଆଚୁରି ପି ଦେଇଥିବ ଆଉ କ'ଣ, ଦିନେ ହେଲା, ଦୁଇ ଦିନ ହେଲା, ତିନି ଦିନ ହେଲା। ତାପରେ ମାଲିକ ଦେଖିବୁ ତମ ଗାଈ କ'ଣ କରୁଛି, ଏ ଯୋଉ ବାବା ଆଖଣ୍ଡମଣି ଯେତେ ଯୋଉ ଶିବଙ୍କର ପ୍ରାୟ ମ୍ୟାକ୍ସିମମ୍ ଜାଗାରେ ଶିବଙ୍କର ଲୀଳା ହଉଛି ଏଇଟା, ଗୋମାତା ମାନେ ସୁତ ଦିଅନ୍ତି, ଫେର ଶିବଙ୍କର ସ୍ୱୟଂ ଯୋଉ ଶିବ ସବୁ ସେ ପ୍ରକଟ ହୁଅନ୍ତି। ଭଗବାନଙ୍କ ବେଳେ ବି ସେମିତି ହେଲେ, ସେ ନିଜେ ସବୁ ପୃଥିବୀରେ ସବୁ ଦୁଗ୍ଧ ବର୍ଷଣ କରୁଥିଲେ, ଆଉ ପାରିଜାତ ପୁଷ୍ପ ଆଦି ସବୁ ଦଉଥିଲେ, କିଏ ପୁଷ୍ପ ଠାକୁରଙ୍କ ଉପରେ ପକାଉଥିଲେ ଅଭିଷେକ ବେଳେ। କେଉଁମାନେ ପକାଉଥିଲେ ଏଠି କେଉଁ ଶବ୍ଦ କହୁଛନ୍ତି? ତନ୍ତୁଷ୍ଟୁ ଦେବ ବନିକାୟ କେତ ଦେବ ବନିତା ମାନେ ଭଗବାନଙ୍କ ଉପରେ ଚାରି କରି ଘେରି ଉପରେ, ସେମାନେ ଉପରୁ ତଳକୁ ଆସନ୍ତିନି, ଉପରେ ରହିକି ସବୁ ପକାଉଛନ୍ତି ପୁଷ୍ପ। ସେ ସବୁ ଭାଗବତରୁ ପଡ଼ିକି ଏବେ ଠାକୁରଙ୍କୁ ସବୁ ଅଭିଷେକ ବେଳେ ଫୋପାଡ଼ନ୍ତି ଫୁଲ ସବୁ, ଏଇସବୁ ଫୁଲ, ଆରେ ସିଏ ଭଗବାନଙ୍କର ଭାବ କ'ଣ, ଆମର କ'ଣ, ଏ ଠାକୁରଙ୍କର ଫୁଲ ବୋଲ କିଏ ଦାନ୍ତକୁ ଦେଖାଉଛି, କିଏ ହସୁଛି, ଭଗବାନଙ୍କ ସେବା ନା ଏସବୁ, ପ୍ରଭୁଙ୍କ ପାଖରେ ଏସବୁ ଜିନିଷ ନାହିଁ। ଭଗବାନଙ୍କ ପାଖରେ ଯେଉଁମାନେ ରହିଛନ୍ତି ସେମାନେ କେତେ ସୁନ୍ଦର, ଜଣେ ମନ୍ଦିର ରହୁଛି ମାନେ ସେ କାହା ପାଖରେ ରହୁଛି, ଭଗବାନ ପାଖରେ ରହୁଛି ନା, ତାର ସ୍ୱଭାବ ସେଇଭଳି ହେବା ଦରକାର ନା। ଆଉ ଏଇଟା ବହୁତ ହାୟର ଷ୍ଟାଣ୍ଡାର୍ଡ ଜିନିଷ ନା, ଯିଏ ଭଗବାନଙ୍କୁ ସେବା କରୁଛି, ଏଇଟା ସବୁ ଅପରାଧ ନୁହେଁ କି? ଗୋଟେ ଭଗବାନଙ୍କର ଆଚାର୍ଯ୍ୟଙ୍କର ବିଗ୍ରହ ତା ସହିତ ଗୋଟେ ଖେଳ ଖେଳ ଖେଳିଲା ଭଳିଆ, ଜଣଙ୍କର ଗୋଟେ ଫୁଲ ଫୁଲ ଗୁନ୍ଥିବାର ତାର ଇଚ୍ଛା ନାହିଁ, ତାକୁ ତୁ ଜବରଦସ୍ତି ଫୁଲଟା କୁହନ୍ତୁ, ଆଉ ସେ ଫୁଲଟା କ'ଣ ଭଗବାନଙ୍କ କଥା ଲଗେଇବ, ଆବଶ୍ୟକ ଲଗେଇବନି, ଆବଶ୍ୟକ ନାହିଁ, ସେ ଫୁଲ ଆବଶ୍ୟକ ନାହିଁ, ତାର ଇଚ୍ଛା ନାହିଁ ନା, ସେ କୋଉଟା କୋଉଟା କ'ଣ କର୍ମ କରିବା ପାଇଁ ହେଟା ଦେଲା, ହେଟା ଭଗବାନ ଗ୍ରହଣ କରିକି। ଆଚ୍ଛା ଗୋସାଇମାନଙ୍କର କ'ଣ ବିଗ୍ରହମାନଙ୍କର ସବୁ ଫୁଲ ଲାଗୁଥିଲା, ସନାତନ ଗୋସ୍ୱାମୀ ଥିଲେ କ'ଣ ଫୁଲ ଆଣି ଗୁନ୍ଥି ଦେଉଥିଲେ, ଏ ଆମକୁ ଗୋଟେ ସେବାର ସୁଯୋଗଟା ଦିଆହଉଛି, ଜଣେ ସେବା କରିବାର ଇଚ୍ଛା ନାହିଁ, ସେ ତାକୁ ଦେବା ଠାକୁର ଦରକାର ହିଁ ନାହିଁ, ଜଣେ ରୋଷେଇ କରୁଥିବା ମୋତେ କଷ୍ଟ ଲାଗୁଛି, ତାର ଭଗବାନ ପାଇଁ କଷ୍ଟ ଲାଗୁଛି, ତାର ଗୋଟେ ମାନେ କ'ଣ ତାର ଅଶ୍ରଦ୍ଧା ରୋଷେଇ କରୁଛି, ଭଗବାନଟା ଖାଇବେ, ଭଗବାନ ଉପାସ ରୁହନ୍ତି, ଭଗବାନ ପତ୍ର ପୁଷ୍ପ ଭଲ ତୋୟମ କହିଛନ୍ତି, ତାଙ୍କ ସେବା କରିବା ପାଇଁ କିଏ ନାହିଁ, ଆମେ ତ ଶ୍ରଦ୍ଧାରେ ନା, ଆମେ ଯାହା ଅଶ୍ରଦ୍ଧାରେ କରିବା ଭଗବାନ କିଛି ଗ୍ରହଣ କରିବେ। ଗୋଟେ ଜୀବର ମଙ୍ଗଳ ନ ହେବାର କାରଣ ହଉଛି ଏହା, ଜୀବ ପାଇଁ ଆଚାର୍ଯ୍ୟମାନଙ୍କର ଗୋଟେ ଯଦି କୌଡ଼ ଆଚାର୍ଯ୍ୟମାନଙ୍କର କୁହାଯିବ, ସେମାନେ ସବୁ ବିଗ୍ରହ ମହାପୁରୁଷ ବିଗ୍ରହ ପ୍ରକାଶଟା କହିଦେଇଗଲେ ନା, ଆଉ ଯେ କହିବେ ଗୋଟେ କ'ଣ ଗୋଟେ ସେଣ୍ଟିମେଣ୍ଟ କଥା, ଗୋଟେ ଆମେ ଗୋଟେ ମାନିବୁନୁ, ଆମ ସିଦ୍ଧାନ୍ତକୁ ଆମେ ପକଡ଼ିକି ଯିବୁ, ଆମେ କେଉଁଠି ଭଜନ କରିବୁ, ଭାଇ ଭଜନ ତୁମେ କରିପାର, ତୁମେ ସମର୍ଥ ସାଧୁ ହୋଇଛ, ତୁମର ପୂର୍ବର ସଂସ୍କାର ଅଛି, କିନ୍ତୁ ଆମେ ଆମର ଗୁରୁବର୍ଗଙ୍କ ଶିକ୍ଷାରେ ଯିବୁ, ମହାପୁରୁଷ ତୁମେ ସନାତନ ଗୋସ୍ୱାମୀ କ'ଣ କହିଲେ, ଏ ଗୋସ୍ୱାମୀମାନଙ୍କୁ କ'ଣ କହିଲେ, ଲୁପ୍ତ ତୀର୍ଥ ଉଦ୍ଧାର କର, ତୁମେ କର ଭକ୍ତି ଶାସ୍ତ୍ରର ପ୍ରଚାର, ବୃନ୍ଦାବନ ଲୁପ୍ତ ତୀର୍ଥ କର ଉଦ୍ଧାର, ବୃନ୍ଦାବନ ଲୁପ୍ତ ତୀର୍ଥକୁ ଉଦ୍ଧାର କର, ଆଉ ସେବା ପ୍ରକାଶ କର, ଆଉ ବୈଷ୍ଣବ ସଦାଚାର, ଚାରିଟା ଜିନିଷ ଦେଇ ସନାତନଙ୍କୁ ମହାପୁରୁ ଦେଇ କହିଗଲେ ନା, ଆଉ ବୈଷ୍ଣବ ସଦାଚାର ରଖ, ଆଉ ବୈଷ୍ଣବ ସଦାଚାର କ'ଣ ଦରକାର, ସେମାନେ ତ ସ୍ୱାଭାବିକ ବୈଷ୍ଣବ ସବୁ ଥିଲେ ନା, ଏତେ ଗ୍ରନ୍ଥରୁ ସବୁ ଆଣିକି କୋର୍ସ କରି, କାରଣ ଯେଉଁମାନେ ବୈଷ୍ଣବ ହେବେ ସେମାନଙ୍କ ସଦାଚାର ପାଳନ ସବୁ କରିବା ଦରକାର, କେମିତି ଖାଇବେ, କେମିତି କଥାବାର୍ତ୍ତା କରିବେ, କେମିତି ପରସ୍ପର ଭିତରେ, ଆଜିକାଲି ତ ଏମିତି ଯୁଗ ଆସିଗଲାଣି, ଜଣେ ବୈଷ୍ଣବ ଜଣେ ବୈଷ୍ଣବଙ୍କୁ ଦେଖିଲା ପରେ ଜଣେ ସାଧାରଣ ମଣିଷ ସେ ବୁଝିଦେଉଛି, ଇଏ ଗୋଟେ ଇଏ ଭଗବାନଙ୍କ ଭକ୍ତ କି ଏମିତି କ'ଣ ହେଉଛି, ଲୋକମାନେ ଗୋଟେ 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 ଯେ ମଦମାଂସ ଖାଉଥିବା ଲୋକ ସେ ଆମକୁ ଗୋଟେ ପାଲାରେ ପକେଇ ଦେଉଛି, ବାହାରକୁ ମଦମାଂସ ଖାଉନାହାନ୍ତି ସେମାନେ ଆମକୁ ପାଲାରେ ପକେଇ ଦେଉଛନ୍ତି, ଏଇ ଓଜନ କରିଦେଉଛନ୍ତି, ବୈଷ୍ଣବ କି ଓଜନ କରିପାରିବେନି, ସେ ଭଗବାନ ଭଜନ କରୁଛି, ସେମାନେ ସେ ଜାଣନ୍ତି କଳିଯୁଗରେ ସବୁ ଆସିବେ, ମହାପ୍ରଭୁ ଜାଣିଛନ୍ତି ମୁଁ ଏତେ ବଡ଼ ଜିନିଷଟା ଦେଇକି ଯାଉଛି, ତମେ ବୈଷ୍ଣବ ସଦାଚାରଟା ଲେଖିଲ, ସେ ନେଇ ହରିଭକ୍ତି ବେଳେ ସାଧ୍ୟ ଗ୍ରନ୍ଥ ରଖା ହେଲା ନା, ଆଉ ଆଚାର୍ଯ୍ୟମାନେ ଯେତେ ଜଣ ରାମଚାର୍ଯ୍ୟ ତାଙ୍କ ସମ୍ପ୍ରଦାୟ ସବୁ ରଖିଲେ ନା, କାରଣ ନହେଲେ ଇଏ ଯେତିକି ଆସିବେ କଳିଯୁଗରେ ସବୁ ଖାଇଦେବେ, ଆଉ ତ ବୁଝିପାରିବେନି ସଦାଚାରଙ୍କ ରହିବନି, ଆଉ ଲୋକମାନେ ଘୃଣା କରିବେ, ଆଉ ବୈଷ୍ଣବ ବିଷ୍ଣୁ ଭକ୍ତି କରିବା, ଆଉ ବିଗ୍ରହ ସେବା ପ୍ରକାଶ କରିବା, ସେବା ପ୍ରକାଶଟା ବିଗ୍ରହ ଦ୍ୱାରା ସେବା ପ୍ରକାଶ ହେବ ନା, ଆଉ ସବୁ ସେମାନେ ସେବା ପ୍ରକାଶ କରିବ ନା, ଯେତେ ବିଗ୍ରହ ଆଜି ଲୋକନାଥଙ୍କର କ'ଣ ରାଧା ବିନୋଦ, ରାଧା ବିନୋଦ ଲୋକନାଥ ଗୋସ୍ୱାମୀ ପ୍ରଥମେ ଯାଇଥିଲେ ନା, ତାଙ୍କର ପାଖରେ ରାଧା ରାଧା ବିନୋଦ ପ୍ରକଟ ହେଲେ, ସବୁ ଗୋସ୍ୱାମୀମାନେ ବିଗ୍ରହ ସେବା ସେବା ପ୍ରକାଶ କରାହେଲା, ସେବାର ସୁଯୋଗଟା ଦିଆହେବ ଜୀବର, ଆଉ ସେଇଟା ତାର ଯଦି ସେଇଟା ଆଚାର୍ଯ୍ୟମାନଙ୍କର ଆନୁଗତ୍ୟରେ ତାର ଦ୍ୱିଧା ଆସିଲା, ଆଉ ତାର କ'ଣ ରାସ୍ତା ରହିଲା, ସୁକୃତିରେ ତ ବେଶୀ ନାହିଁ, ଭଜନଟା କ'ଣଟା ସେ କରିବ କରିପାରିବେ, ନାମ ସଂକୀର୍ତ୍ତନ ରହିଲା, ସେବା 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 ପ୍ରକାଶ ରଖା ହେଲା, ସେବା ବିଗ୍ରହ ରଖା ହେଲା, ତା ପାଇଁ କେତେ ପ୍ରକାର ଜିନିଷ ରଖା ହେଲା, ତାକୁ ସେ ଗୋଟେ ଅଶ୍ରଦ୍ଧାରେ କରୁଛି, ସେଇଟା ଭଗବାନ ଗ୍ରହଣ କରିକି, ଇଦ୍ଧର ଭଗବାନ ଗ୍ରହଣ କଲେନି, ଭଗବାନ ପରମାତ୍ମା ନା ସେ କ'ଣ କାଠ ଭିତରେ ଆସିଛନ୍ତି, ସେ ଜାଣି ଦେଉଛନ୍ତି ଏ ମୋତେ ଏଇ ଜିନିଷଟା ଏମିତି ଦେଉଛି, ଏଇ ଜିନିଷଟା ଏମିତି କରୁଛି, ୟାର ଭାବନାଟା ଏହା, ଆଉ ସେ ଗ୍ରହଣ କ'ଣ କଲା, ସେ ତାର ଗ୍ରହଣ ନ କରୁଛନ୍ତି, ଆମର ଆଉ ବଢ଼ିଲା କ'ଣ, ବଢ଼ିଲାନି ବରଂ କମି ହେଉଛି, କ'ଣ ନା ତାଙ୍କର ଜାଗା ରହୁଛେ, ଖାଉଛେ ପିଉଛେ, ତାଙ୍କ ନାଁରେ ସମ୍ମାନ କମଉଛି, ଆମକୁ ପ୍ରଭୁ ଲୋକ ଡାକୁଛନ୍ତି, ପ୍ରଣାମ ବି କରୁଛନ୍ତି, କମୁଛି ନା ଆଉ ବଢ଼ୁଛି କ'ଣ, ଭକ୍ତର ଯଦି ଭକ୍ତ ଗୋଟେ ପ୍ରଶ୍ନ କରେ ମୁଁ ଆଗରୁ ଭଲ ଥିଲି ମୋର କାହିଁକି ଖରାପ, ମାନେ ମୋର କର୍ମୀ ଥିଲା ବେଳେ ଆମର ଯେଉଁ ଗୁଣ ଥିଲା, ବର୍ତ୍ତମାନ ଭକ୍ତ ହେଲା ପରେ ମୋର କାହିଁ ଗୁଣ କମିବାର, ତା ଆନ୍ସର ହେଉଛି ଏଇଟା, କାରଣ ଯେତିକି ଆମକୁ ଲୋକ ଦେଇଦେଲେଣି, ଯେତିକି ପ୍ରଣାମ କରିଦେଲେଣି, କର୍ମୀ କେହି କୌଣସି କର୍ମୀକୁ ମୁଣ୍ଡ ମାରିକି ପ୍ରଣାମ କରୁନି, ମୋତେ ବହୁତ ଯାଉଥିଲେ ସେ ଯେଉଁ କ'ଣ ଗୋଟେ ଗାଁକୁ ଯାଇଥିଲି, ସେ ଆମର ବ୍ରହ୍ମଚାରୀ ଜଏନ୍ କରିଛି ଭୁବନେଶ୍ୱର, ତ ତା ଗାଁକୁ ଯାଇଥିଲି, ମଧ୍ୟପ୍ରଦେଶର କେଉଁ ଭିତର ଗାଁ, ସେ 300-400 କିଲୋମିଟର, ସେ ଗାଁ ଲୋକ ସବୁ 20 ବର୍ଷ ତଳର କଥା, ମୋ ନାମ ଗୋଟେ କଥା ଗୋଟେ ମନେ ପଡ଼ିଲା, ନାମ ଗୋଟେ ଲୋକଟା ଏତେ ସରଳ, ଏବେ ବି ଅଛନ୍ତି ସେ ଗାଁ ଲୋକ, ସବୁ ଆସିକି ବସୁଛନ୍ତି, ଶୁଣୁଛନ୍ତି, ଚାଷ କରୁଛନ୍ତି, ମୁଁ ସେଠି ସେ ଚିନ୍ତା କରୁଥିଲି, ଏ ଲୋକମାନଙ୍କର କେତେ ମହତ୍ ବୁଦ୍ଧି ଗୋଟେ ସାଧୁ କରୁଛନ୍ତି, ଗୋଟେ କେହି କେତେ ବଡ଼ ମୋଦି ଗୋଡ଼ତଳେ କିଏ ପଡ଼ୁଛି ମୋତେ କହିଲ, ଦେଖିବା କେହି କାହାକୁ ପ୍ରଣାମ କରନ୍ତିନି, ମୁଣ୍ଡ କେବଳ ଦେବତା ଲୋକ ଦେବତା କି ମୁଣ୍ଡ ପ୍ରଣାମ କରୁନାହାନ୍ତି, ଆଉ ମୁଣ୍ଡରେ ନା ଆଉ ହାତ ଯୋଡ଼ି ଦେଉଛନ୍ତି, ଆଉ କିନ୍ତୁ ବୈଷ୍ଣବ ଗୋଟେ ବୈଷ୍ଣବଙ୍କୁ ତା ମୁଣ୍ଡ ଲଗାଉକି ପ୍ରଣାମ କରିଛନ୍ତି। ଆମର ଯାହା ଥିଲା ପ୍ରଥମେ ସେବା କଲେନି, ଭଗବାନ ପାଖକୁ କିଛି ଗଲାନି, ତେଣୁ ଯାହା ଥିଲା ସେ ଗୁଣଟା ହିଁ ପଳଉଛି। ଏତେ ଗୋଟେ ଜୀବ ତୁମକୁ ପ୍ରଣାମ କରିଛନ୍ତି, ତୁମକୁ ତ ନବ ଆଉ, ତୁ ସମ୍ମାନ ଆଣିଲ, ତାକୁ ତୋର ପ୍ରଣାମଟା ଗ୍ରହଣ କଲ। ଲସ୍ ଚାଲିଛି, ଲାଭ କିଛି ହବନି। ଆମେ କଣ ଆମକୁ କିଏ ପ୍ରଣାମ କଲେ ଆମେ ତ ପ୍ରଣାମ କରିପାରୁଛେ? ପ୍ରଣାମ ନକଲେ ମନ ଦୁଃଖ ହଉଛି, ପ୍ରଣାମ ହୃଦୟରେ ପ୍ରଣାମ କରାଯାଏ, ଦୁଃଖ କରାଯାଏ। ଗୋଟେ ଜୀବ ମତେ ପ୍ରଣାମ କରିଦଉଛି, ଭଗବାନ ଜଣାଯିବ ପ୍ରଭୁ ଆପଣ ଗ୍ରହଣ କର ବୈଷ୍ଣବ ପଥ ନା, ଆଉ ଇଏ ମତେ ପ୍ରଣାମ କଲାଣି, ସମ୍ମାନ ଦେଲାଣି, ମାଟି ପିଡ଼ା ଲାଗି ଲାଗୁଛି। ଏ କି ବୈଷ୍ଣବ ଆମେ? ବୈଷ୍ଣବ ବୈଷ୍ଣବ ଗୋଟେ ଛୋଟିଆ କାମ, ମନ ଦୁଃଖ ହେଇଯାଉଛି ନା, ମତେ ପ୍ରଣାମ କଲାନି ସେ, ମତେ ନୂଆ ଛୁଆଟା ମତେ ଏମିତି କହିଦେଲା। ଏ ନୂଆ ଛୁଆ ପୁରା ଛୁଆ କ'ଣ କିଛି ନା, ଆମର ଆବଶ୍ୟକ ନାହିଁ। ଯେତେ ଘୃଣା କରିବେ ଲୋକ ଆମକୁ ଭଲ, ସଂସାରରେ ଭଜନ କେତେବେଳେ ହୁଏ ମହାତ୍ମାମାନଙ୍କର, ଯେତେବେଳେ ସଂସାର ସବୁ ଲୋକ ତାଙ୍କୁ ଘୃଣା କରିବେ, ସେ ଜାଣିବେ ମୋର ଠିକ୍ ଦିନ ଆସିଗଲା। କାମ ମନ ଆଉ କେବେ କାହାକୁ କାହା କତିରୁ କିଛି ଆଶା କରିବ, ସଂସାରରେ ଯାହା କିଛି ପାଇବାର ଆଶା ଯାହା ରହିବ ତାର ଭଜନ କେମିତି ହବ? ଇଏ ଗୋଟେ ଟାଇପ୍ର ସନ୍ଥ। ଆଉ ଗୋଟେ ଟାଇପ୍ର ସନ୍ଥ ହେଲେ ଯେମିତି ଆମର ଗୁରୁ ଆଚାର୍ଯ୍ୟବର୍ଗ, ସେମାନଙ୍କର ଏତେ ଶକ୍ତିବାନ, ସେମାନେ କୌଣସି ଜୀବର ସେବା, କୌଣସି ଜୀବର ପ୍ରଣାମ, କୌଣସି ଜୀବର ଜିନିଷକୁ ସାଙ୍ଗେ ଭଗବାନଙ୍କ କତିରେ ଟ୍ରାନ୍ସଫର କର, ପ୍ରଭୁ ଆପଣଙ୍କର ମୁଁ ସେମିତିକା ନୁହେଁ। ସେ ତାକୁ ନେଚୁରାଲ କନଷ୍ଟିଟ୍ୟୁସନାଲ ପୋଜିସନ ସେଭଳି ସବୁବେଳେ ରୁହନ୍ତୁ, ଦୃଢ଼ ଭାବରେ ରୁହନ୍ତୁ। ଆମର ଯୋଉ ଭଜନ, ଆମର ଯାହା ଗୁଣ ଥିଲା ବର୍ତ୍ତମାନ ପଳେଇଗଲେ, ଘରେ ଗାଁରେ ଯୋଉ ଲୋକ ଦେଖିଥିଲେ ସେ ଗାଁ, ଯିଏ ବାବାଜୀ ହବା ପୂର୍ବରୁ ଗାଁରେ ସେ ଯାହା ଥିଲା, ବର୍ତ୍ତମାନ ସେ ବାବାଜୀ ହେଲା ପରେ ତ ଗାଁ ନେଇ ଛାଡ଼ିଦିଅ, ତାହେଲେ ଏଇଟା ଏମିତି କଣ ହେଇଗଲା ରେ? ତାହେଲେ କହିବି ଏମିତି କଥା କହୁନଥିଲା, ଏମିତି କରୁନଥିଲା, ତାର କଣ ଏମିତି ହେଇଗଲା, ତାର କାହିଁ ଚେଞ୍ଜେସ କାହିଁକି ହେଲା, ତାର ଓଲଟା ହବା ଦରକାର, ଓଲଟା କଣ ହେଇଗଲା ନା? ସେ ଯେତିକି ଗ୍ରହଣ କରିଦେଲା ବୈଷ୍ଣବ ଭାବରେ, ତା ଯେତିକି ପ୍ରସାଦ ନେଲା, ଭଗବାନଙ୍କର ସମ୍ମାନ ଗ୍ରହଣ କଲା, ଜୀବମାନେ ତାକୁ କେତେ ବଡ଼ ମହତ୍ ବୁଦ୍ଧି କଲେ, ସେ ବହୁତ କିଛି ନେଇଗଲା ଠାକୁରଙ୍କ ପାଖରୁ, ଦେଇପାରିଲାନି କିଛି, ଭଗବାନ ଶ୍ରଦ୍ଧାରେ କିଛି କରିପାରିଲାନି। ପ୍ରଭୁଙ୍କ ପାଖରେ ଯଦି କିଛି ନ ପହଞ୍ଚି ପାରିଲା ଆମର ଜିନିଷଟା, ବାଟରେ ଅଟକି ଗଲା, ଆମର କଲ୍ୟାଣ କ'ଣ? ସେଥିରେ ସେ ଲେଖିଲେ ଅନ୍ୟ ଅଭିଳାଷ ତା ଶୂନ୍ୟମ, ଏଥିପାଇଁ ଲେଖିଲେ କିଛି ଅଭିଳାଷ କରନି, କେବଳ ଭଗବାନଙ୍କ ସେବା, ସେବା ଅଭିଳାଷ କର। ଏଇ କଥା ମୁଁ କହୁଥିଲି, ଏଇ ଦେବତାମାନେ, ଗନ୍ଧର୍ବମାନେ, ଅପ୍ସରାମାନେ, ଚରଣମାନେ ସବୁ ଯେ ପଳେଇ ଆସିଲେ, ଏଇଟା ବହୁତ ହାଏଷ୍ଟ ଟିଚିଂ। ଏଗୁଡ଼ା ସବୁ ସେ ଆଚାର୍ଯ୍ୟମାନେ ଆକୁ ବେଶୀ ଆଉ ବ୍ୟାଖ୍ୟା କଲେନି, କଲେ ତୁ ନିରାଶ ହେଇଯିବ, ଆମେ ସିନା ଗୋଟେ ପଡ଼ିଛୁ ବୋଲି, ସତ୍ସଙ୍ଗ ପଡ଼ିଛୁ ବୋଲି, ଏସବୁ କଥା ବି ଅନଲାଇନ୍ କରି କଲେ ବି କେଉଁ ଲୋକ ସେ ଭକ୍ତ ଶୁଣି ସେ ପାଗଳା ହେଇଯିବ। ଆକୁ ସତ୍ସଙ୍ଗ ହିଁ କୁହାଯାଏ, ଏସବୁ ସାର୍ବଜନିକ ପାଇଁ ଆମେ ଏଇଟା କହୁନେ, ଏଇଟା ଆମର ସତ୍ସଙ୍ଗ, ଯେଉଁମାନେ ଭକ୍ତମାନେ ଭଜନ ଆଗେଇବେ ସେ ଜିନିଷମାନଙ୍କ ପାଇଁ ଏଇଟା, ଇଏ ବହୁତ ଉତ୍ସାହ ଜିନିଷ। ତେଣୁ ଆଚାର୍ଯ୍ୟମାନେ ଦେଖିଲେ ଏମାନଙ୍କୁ ତ କିଛିଟା, ଯେଉଁ ଜନ୍ମରେ ଥିଲେ ଗୋଟେ ଜୀବଟା ଆରମ୍ଭ କରିବେ ନା ନାହିଁ, ଯଦି ଜୀବର ଷ୍ଟାଣ୍ଡାର୍ଡଟା ଦେଖାଯିବ ସେ ଜୀବଟା କେଉଁ ଜନ୍ମରେ ଆରମ୍ଭ କରିବ? ତେଣୁ ଆଚାର୍ଯ୍ୟମାନେ କିଛି ବାଛ ବିଚାର କଲେନି, ମୁଁ ସେ ବସିକି ଚିନ୍ତା କରୁଥିଲି, ଗୁରୁଦେବ ଆମକୁ ସବୁ ରଖିଥିଲେ, ଏମିତି ରଖିଥିଲେ, ଏବେ ବି ଯିଏ ରହୁଛନ୍ତି ସେଇଭଳିଆ, ପୂର୍ବରୁ ଯିଏ ରହୁଥିଲେ ସେଇଭଳିଆ, ତାଙ୍କ ଚଳୁଥିଲେ କେମିତି, କେମିତି ଗୁରୁଦେବ ଏମାନେ ଚଳୁଥିଲେ? ମୁଁ ସେଠି ବୁଝିଦେଲି, ଆଚ୍ଛା ସେମାନେ ଭଗବତ ଶକ୍ତି ପାଇଥିଲେ ତ ସେମାନେ ଜାଣିଛନ୍ତି ଏମାନଙ୍କ ଷ୍ଟାଣ୍ଡାର୍ଡ ଗୁଡ଼ାକ କ'ଣ, ଏଗୁଡ଼ା ଏମିତି କିଛି ହେଲା, ଏଇ ଜନ୍ମରେ କିଛି ଗୋଟେ ପାଆନ୍ତୁ, ଯୋଉ ଜନ୍ମରେ ତ ଗୋଟେ ଆରମ୍ଭ କରିବେ ନା, ଆରମ୍ଭ କରୁ। ଆଉ ଯୋଉମାନଙ୍କର ବାହାର ସଂସ୍କାର ବି ରହିଛି, ଯେମିତି ବହୁତ ବାହାର ଲୋକ, ବାହାର ଲୋକ କ'ଣ ଭଦ୍ର ନୁହନ୍ତି, ବହୁତ ଭଦ୍ର, ଏଇ ଯୋଉ ଛୁଆ ଗୁଡ଼ାକ ଯୋଉ ଫ୍ଲାଇଟ୍ରେ ଯୋଉଗୁଡା ରହୁଛନ୍ତି, ମୁଁ ଦେଖି ମୋ ମୁଣ୍ଡ ଖରାପ ହେଇଯାଉଛି ଆଉ, ହେ ବାବାଜୀ ମୁଁ ତାଙ୍କୁ କେତେ ସୁନ୍ଦର ସଫ୍ଟ ଡିଲିଂ ସେମାନଙ୍କର କଥାବାର୍ତ୍ତା କରୁଛନ୍ତି, ହେଲେ କ'ଣ ହବ, ଏଇଟା ଚାକିରି ପାଇଁ ଏଇଟା ଗୋଟେ କରୁଛନ୍ତି, ଆଦାନ ପ୍ରଦାନ ତାଙ୍କର ସବୁ ଗୋଟେ କରୁଛନ୍ତି, ସବୁ ନୁହେଁ, ବହୁତ ଲୋକ ସଂସ୍କାରୀ ଅଛନ୍ତି, ବହୁତ ଭଦ୍ର, ବହୁତ ଶିଷ୍ଟ, ଭଲ, ହରିଭକ୍ତି କରି, ଯିଏ ହରିଭକ୍ତି କଲା ଦେହରୁ ତାର ଏଇ ଜିନିଷ ନାହିଁ, ତା ଆଚାର୍ଯ୍ୟମାନେ ସବୁ ଜାଣିଛନ୍ତି, ଯଦି ଜୀବର କିଛି ଗୋଟେ ହବାର ଅଛି ତାହେଲେ ଏଇ ତାଙ୍କୁ ସେବାରେ ବାରବାର ଲଗା, ଯଦି ତାର କିଛି ପାଇବ, ଏଇ ଜନ୍ମରେ କିଛି ପାଇବ, ନେକ୍ସଟ ଲାଇଫ୍ କରିବ ଆଉ କ'ଣ, ନିରାଶାର ଏଥିରେ ପ୍ରଶ୍ନ ନାହିଁ, ଗୋଟେ ଦୃଷ୍ଟିରୁ ନିରାଶାର ପ୍ରଶ୍ନ ନାହିଁ। ଆଉ ଅନ୍ୟ ଦୃଷ୍ଟିରୁ ଆଚାର୍ଯ୍ୟମାନେ କାହିଁ କରିଦେଇଗଲେ, ଏଇ ଯୋଉ ଗୋଷ୍ଠୀ ଆନନ୍ଦୀ କରିଦେଇକି ଏମାନଙ୍କୁ କାହିଁ କରିଦେଇଗଲେ, ଇଏ ସଂସାର କରିବେ କ'ଣ, ସୁଖଟା କେଉଁଠି ଅଛି? ଦେଖନ୍ତୁ କେତେ ସଂସ୍କାରୀ ଭଦ୍ର ଲୋକ ହେଇଥିବେ, ଦେଖିବ ତା ପିଲା ଛୁଆ ଭଲ ହେଇନଥିବେ, ସିଏ କାନ୍ଦା କାଟା କରି ତା ଜୀବନ ବେକାର ଗଲା। କିନ୍ତୁ ନିରପେକ୍ଷ ଭାବରେ ଆମେ ବିଚାର କରିବା, ଏଥିପାଇଁ ଇଏ ହେଉଛି ଅତ୍ୟନ୍ତ ସଭ୍ୟତା ଶବ୍ଦ ଲଗାଯାଇପାରିବନି, ଅତ୍ୟନ୍ତ ସଂସ୍କାରୀ ଲୋକମାନଙ୍କ ପାଇଁ ଭକ୍ତି, ଯେଉଁମାନଙ୍କର ଜୀବନ, ଅନ୍ୟ ଭାଷାରେ ଯେଉଁମାନଙ୍କର ଜୀବନ ହେଉଛି କେବଳ ଗୋଟେ ସମର୍ପିତ ଜୀବନ, ଶରଣାଗତ ଜୀବନ, ସେମାନେ କେବଳ ଭକ୍ତି କରିପାରିବେ। ଆଉ ଯେଉଁମାନେ ସେ ଷ୍ଟେଜ୍କୁ ଆସିପାରୁନାହାନ୍ତି ତାହେଲେ ଲସ୍ ବି କିଛି ନାହିଁ, ଜନ୍ମରେ କିଛି କହିଲେ କହିଲେ ନେକ୍ସଟ ଲାଇଫ୍ ପୁଣି କିଛି ଏସୁକୃତି ରହିଲା। କିନ୍ତୁ ବୁଝିବାକୁ ପଡ଼େ ତା ତତ୍ତ୍ୱଟା, ଯେଉଁ ଫିଲୋସଫିଟା ଅଣ୍ଡରଷ୍ଟାଣ୍ଡ ଜଣେ ବୁଝିବାକୁ ପଡ଼େ କାହିଁକି ପ୍ରୋଗ୍ରେସ୍ ହେଉନି, ପ୍ରୋଗ୍ରେସ୍ର କାରଣ କ'ଣ, କାହିଁକି ହିଣ୍ଡରାନ୍ସ ଆସୁଛି, କେଉଁଠୁ କ'ଣ ଆସୁଛି। କାରଣ ଆମେ ସବୁକିଛି କରିପାରିବା ଯେଉଁ ଭଗବାନଙ୍କୁ ଆମେ ପ୍ରାର୍ଥନା କରୁଛେ। ଯେଉଁ ଭାବରେ ଗୋଟେ ଇସ୍କନ ମନ୍ଦିରରୁ କେତେ ଲୋକ ଆସୁଛନ୍ତି, ଗୋଟେ ବର୍ଷରେ ତୁମେ କାଲକୁଲେସନ୍ କରି ଦେଖ ଭୁବନେଶ୍ୱର ମନ୍ଦିରରୁ କେତେ ଭଗବାନ କେତେ ଲୋକ ଆସୁଛନ୍ତି, ଭଗବାନ ସେଠି କାହା ପାଇଁ ବସିଛନ୍ତି, କ'ଣ ମନ୍ଦିର ଯିଏ ରହୁଛନ୍ତି ତାଙ୍କ ପାଇଁ ବସିଛନ୍ତି, ଭଗବାନ କ'ଣ କେବଳ ବାବୁଜୀମାନଙ୍କର, କେତେ ଲୋକ ସେ ଦର୍ଶନ ଦେଉଛନ୍ତି। ଏ ଭୁବନେଶ୍ୱର ଆମ ମନ୍ଦିର ହେଲା ଦିନରୁ କେତେ ବୟାନବେରେ ହଁ ଏକାନବେରେ ଖୋଲା, ଏକାନବେରେ ଆଜି କେବେ ହେଇଗଲା, ଗୋଟିଏ ଲୋକ ଦର୍ଶନ କରିବେନି, ଗୋଟିଏ ଲୋକ ପ୍ରଣାମ କରିଛନ୍ତି ସେ ଜାଗାରେ ଭଗବାନଙ୍କୁ, ଭଗବାନଙ୍କର ଶକ୍ତି ସେ ରହିଛି। କିନ୍ତୁ ଆମେ ଯେ ରହିକି ସେବା କରୁଛେ ଆମର ଅନୁଭବ ଆସୁନି, ସେଥିପାଇଁ ଆମର ପ୍ରୋଗ୍ରେସଟା ହେଇପାରୁନି। ଏଇ କଥାରେ ପଡ଼ିଛି, ସେବାର ସୁଯୋଗ ମିଳିଲା ମାତ୍ର ହିଁ ଜଣେ କରିବା ଦରକାର ସେବାଟା, ଯେପର୍ଯ୍ୟନ୍ତ ଭଗବାନ ବାହାରେ ପହଞ୍ଚି ନ ପାରୁଛି ଆମର ସ୍ୱଭାବ ସଂସ୍କାର ବଦଳିବାର ଆଶା କିଛି ନାହିଁ ବୋଲି ଜାଣ। ଯୋଗାଦି ଦ୍ୱାରା, ଜ୍ଞାନାଦି ଦ୍ୱାରା, ପ୍ରୟାସ ଦ୍ୱାରା, ଶିଷ୍ଟତା ଦ୍ୱାରା, ଭଦ୍ରତା ଦ୍ୱାରା କୌଣସି କିଛି ଜିନିଷ କରିହେବନି, ଗୋଟେ ଜିନିଷ ଚାପିଦେବ ଆଉ ଗୋଟେ ଜିନିଷ ବାହାରି ପଡ଼ିବ। ଯଦି କେବଳ ଆମର ସେବାଟା ସରଳ ସମର୍ପଣ ହେଇକି ଆମେ କିଛି କରିପାରିଲେ, ଏଇଟା ଯଦି ପ୍ରଭୁଙ୍କ ପାଖରେ ପହଞ୍ଚି ପାରିଲା ଉଦ୍ଧାର ହେଇଯିବ, ତୋର ସଂସ୍କାର ବଦଳିଯିବ, ଭଜନ ଆଗେଇବା, ନହେଲେ ଅଲଗା କୌଣସି ରାସ୍ତା ନାହିଁ। ଆଉ ଭଜନ ବି ହବ, ସ୍ୱଳ୍ପବର୍ଣ୍ଣ ମତାମ ରାଜନ ବିଶ୍ୱାସ ନେବେ ଯେତେ କହୁଛନ୍ତି, ଆଉ ବିଶ୍ୱାସଟା ତୁମର ଆସିବନି, ଆଉ ତୁମେ ଭଜନଟା କ'ଣ କରିବ, ଭଜନଟା ତୁମେ କ'ଣ କରିବ, ଭଜନ କରିପାରିବ, ସେବା ପରିବାର ଗୋସ୍ୱାମୀମାନେ ସେବା ପରିପାଟି ସବୁ ରଖିଲେ, ସେବା ପରିପାଟି ରଖିଛନ୍ତି। ଆଉ ଆମର କର୍ମକାଣ୍ଡରେ ତୁମେ ଦେଖୁନା ଜଗନ୍ନାଥଙ୍କର ଯେଉଁ ଆମର ରହିଛି, ଜଗନ୍ନାଥଙ୍କ ଯେଉଁ ନନାମାନେ ରହିଛନ୍ତି, ତାର କ'ଣ ପ୍ରକାର ସେବା, ଯେ ଏତେ କର୍ମକାଣ୍ଡରେ କେତେ ପ୍ରକାର। ଆଚ୍ଛା ଆମେ କହିବା ଭକ୍ତି କଥା ଛାଡ଼, ଭକ୍ତି କଥା ଛାଡ଼ିଦିଅ, ହଉ ମୁଁ ନାମ କରିବି କ'ଣ ଏତେ ସେବା କରିବା ଦରକାର, ଠାକୁର ସେବା ଏସବୁ କ'ଣ ଆବଶ୍ୟକ ଅଛି। ଆଚ୍ଛା କର୍ମକାଣ୍ଡ ଠାକୁର କାହିଁ ଏଇଟା ରଖିଲେ କୁହନ୍ତେ, ଜଗନ୍ନାଥ ଯେତିକି ସେବା ଅଛି, ରାତିରେ ତୁମେ ଦେଖିବ ସେ ପିଠା, ସେ ବିରି ପିଠା ଖାଇବେ, ସେ ପଖାଳ, ତା ଦେହରେ ଘିଅ ପଡ଼ିଥିବ ରାତିରେ, ଏ ଚଟଣି, ଏଦିନେ ସବୁଦିନ ସବୁ ଜିନିଷ ନେ, ପୁଣି ସେଠି ତ ଭକ୍ତ କି ପୂଜା କରୁନାହାନ୍ତି, ତୁମେ କହିବ ଆମେ ଭକ୍ତି, ଆମେ ବୈଷ୍ଣବ, ଆମେ ଅଲଗା, ଆମେ ତ ଠାକୁର ନାମ କଲେ ହେଇଗଲା ସବୁ, ଆଉ ସେଠି ତ କେହି କରୁନାହାନ୍ତି, ସେ ତ ବ୍ରାହ୍ମଣମାନେ କରୁଛନ୍ତି, ତାଙ୍କ ପାଇଁ ଏତେ ସେବା ପରିବାର କାହିଁ ରଖାଗଲା। ସମସ୍ତଙ୍କୁ ସେବାର ସୁଯୋଗ ଭଗବାନ ଦଉଛନ୍ତି। ଏ ସେବାଟା ଯେତେବେଳେ ପ୍ରଭୁଙ୍କର ପାଖରେ ପହଞ୍ଚି ପାରିଲା, ସେଇଟା କେବଳ ତୁମର କଲ୍ୟାଣ ହବ, ସେଥିପାଇଁ ଯେକୌଣସି ଭକ୍ତ ସେବାଟା ଗୋଟେ ଜଣଙ୍କ ଦ୍ୱାରା ହବନି, ସେବାଟା ଜଣଙ୍କ ଦ୍ୱାରା ହେଇପାରିବନି, ଜଣେ ସେବାରେ ଅସୁବିଧା କଲା ମାନେ ସମସ୍ତେ ଠାକୁରଙ୍କ ସେବା, କାରଣ ବାସନଟା ମଜା ହେଇନି ମାନେ ରୋଷେଇ ହେଇପାରିବ, ରୋଷେଇ ହେଇ ମାନେ ଠାକୁର ଉପାସ ରହିଲେ, ଏସବୁ ଗୋଟେ କୋଡିନେଟ୍ ଜିନିଷ। ସେବାରେ ଯଦି ସାମଞ୍ଜସ୍ୟ ନ ରହିଲା ଆଉ ସେଇଟା ହେଇପାରିବନି, ଜଣେ ଜଣେ ଜଣଙ୍କୁ ହେଲ୍ପ କରୁନି, ଜଣେ ଜଣଙ୍କର ପଡ଼ୁନି, ଖାଲି ସେଠି ଭଗବାନ ଖୁସି କ'ଣ ରହିବେ, ତ ଖାଲି ଠେଲି ପେଲି ହେଇକି ଯେମିତି ଘରେ ଚାଲିଲେ ବାପା ମା ମରିବାକୁ ଅନେଇଥିବେ, ଏ ଦୁଇ ଚାରି ଭାଇ ଗଲେ କ'ଣ ଅନେଇଥିବେ, ଏ ରଖ ଖାଲି ମା, ସିଏ ବାପା ମାଙ୍କ ନା କ'ଣ ଭାବିଲେ, ଏ ଦୁଇ ଭାଇଙ୍କର ପଡ଼ୁନଥିବ, ସେ କ'ଣ କ'ଣ କହୁଥିବେ, ଏ ରଖ ଖାଲି ବାପାଟା ଯାଉ, ସେ ଯେଉଁ ବହୁ ଯେଉଁ ସେବା କରୁଛି, ଘରେ ଯେଉଁ ରୋଷେଇ କରୁଛି, କ'ଣ ତା ମନ ଅଛି, ଖାଲି ବାପା ମା ମଲା ମାନେ ଜମିର ଭାଗ ହେଲା ଆଉ ଘର ଭାଗ ହେଲା, ତା ଅଲଗା ରହିବା ଆଉ, ମଠ ମନ୍ଦିର ସେଇଭଳିଆ ହେଇଯିବ ନା ଆଉ, ତୁ ଯେତେବେଳେ ପରସ୍ପର ଭିତରେ ସମ୍ପର୍କ ସ୍ନେହ ସମ୍ପର୍କ ନାହିଁ, ତୁ ଯେଉଁ ସେବା ଗୁଡ଼ା କରୁଛୁ କ'ଣ ସେଇଟା ସେବାଟା ଭଗବାନଙ୍କୁ ଦେଇଯିବ, ଯିବନି, ସବୁ ସେବା ସବୁ ସମ୍ବନ୍ଧିତ ରିଲେଟେଡ୍ ହେଇକି ରହିଛି, ଗୋଟେ କୋପରେଟିଭ ସ୍ପିରିଟ୍ ଦରକାର ନା ପ୍ରଭୁ ସବୁବେଳେ, ସେଥିପାଇଁ ବାରମ୍ବାର ବାରମ୍ବାର ଚିଠି ଲେଖନ୍ତି, ବାରମ୍ବାର ସବୁ ଏ ଜିନିଷଟା କୁହନ୍ତି, କେତେ ଲେଟର ସେ ପ୍ରଭୁ କୁପ୍ରଶ୍ନ ଉପରେ ଲେଖିଛନ୍ତି, ଲାଷ୍ଟରେ ଗୁରୁଦେବ କହିଦେଇ ଗଲେ ଏଠି 1977 ଦେଖ ଗୌରଗୋବିନ୍ଦ, ଯଦି ତୁମେ ସଂସ୍ଥା କରିବା ପାଇଁ ଚାହୁଁଛ ତୁମକୁ ଶିଷ୍ୟକ ରହିବାକୁ ପଡ଼ିବ, ଶିଷ୍ୟ କଲେ ଶିଷ୍ୟ ନ କଲେ ତୁମକୁ ଗୁରୁଦେବ କଲେ ମୁଁ ଶିଷ୍ୟ ହେବା ପାଇଁ ଶିଷ୍ୟ ଗ୍ରହଣ କରିବା ପାଇଁ ଚାହୁଁ, ଶିଷ୍ୟ ଗ୍ରହଣ କରିବା ମାନେ ଗୋଟେ ବିପଦ ଜିନିଷ, ତୁ ସବୁବେଳେ ଏଗୁଡ଼ା ପ୍ରୋବ୍ଲେମ ସହିତ ରିଲିଜ୍ କରୁ, ଶିଷ୍ୟ ସହିତ ରିଲିଜ୍ କରୁନା, ତ ଶିଷ୍ୟ ରହିଛନ୍ତି ଗୁରୁଙ୍କର କ'ଣ କରିବେ, ଗୁରୁଙ୍କୁ ସହାୟତା କରନ୍ତି, ଗୁରୁଙ୍କୁ ସେ ଗୁରୁଙ୍କ ସେବାରେ ଭଗବାନଙ୍କ ସେବାରେ ସହାୟତା କରିବା, ଆଜିକାଲି ଶିଷ୍ୟ ସହାୟତା କରୁନାହାନ୍ତି, ଗୁରୁଙ୍କୁ ପ୍ରୋବ୍ଲେମରେ ପକେଇଛନ୍ତି। ସେ କ'ଣ ଗୁରୁଙ୍କୁ କ'ଣ ଗୁରୁଙ୍କ ପାଖରେ ଯାହା ପାଇଛନ୍ତି ଦେଇଛନ୍ତି କ'ଣ ଗୁରୁଙ୍କୁ? କିଛି ଦେଇନାହାନ୍ତି, ସେ ଗୁରୁଙ୍କ ବରଂ ଅଡ଼ୁଆରେ ପକେଇ ଦେଇଛନ୍ତି। ମୁଁ ତ ଖୋଲିକି କହୁଛି, ଶିଶୁ ଗୁରୁଙ୍କର ବେଶୀ କିଛି କଲ୍ୟାଣ କରୁନାହାନ୍ତି। ପୂର୍ବରୁ ଗୋଟିଏ ଶିଷ୍ୟ ଗୋଟେ ଜଣେ ଗୁରୁଙ୍କର ସମ୍ମାନ, ଗୁରୁଙ୍କର ଶିକ୍ଷାକୁ ପୁରା ଜଗତରେ ପ୍ରଚାର କରିଥିଲା। ବର୍ତ୍ତମାନ ଲକ୍ଷ୍ୟ ଶିଷ୍ୟ କେବଳ ତାଙ୍କର ସମସ୍ୟାଟା ଗୁରୁଙ୍କ ଉପରେ ଡାଳୁଛି। ବର୍ତ୍ତମାନ ଏଇ ଯେ ଅବସ୍ଥା ହେଇଗଲା ନା, ଚାଲ ହବ କେମିତି କ'ଣ? ଗୁରୁଦେବ ସେ ମନା କଲେ, ମୁଁ ଶିଷ୍ୟ ଗ୍ରହଣ କରିବିନି, ମୁଁ ଟେଲ୍ ହବାକୁ ଚାହେଁ, ମୁଁ ହେଡ଼ ହବାକୁ ଚାହେଁ। ସେ ଲେଟର ଆଜି ବି ଅଛି ପ୍ରଭାତ ନାମ, ଗୌରଗୋବିନ୍ଦ ତୁମେ ଯଦି ନିଜର ଶିଷ୍ୟ ଗ୍ରହଣ ନ କରିବ ତୁମେ ଚଳେଇ ପାରିବନି ମନ୍ଦିର, ତୁମ ଆନୁଗତ୍ୟରେ କିଏ ରହିବେନି। ଶିଷ୍ୟ ଯାହା ବି ହେଲେ ସେ ଗୁରୁ ଆନୁଗତ୍ୟରେ ରହିବ, କିନ୍ତୁ ମନେ ରଖ ତାପରେ ବି ତୁମକୁ କୋପରେଟ୍ ଆଣ୍ଡ ଟଲ୍ ରହିବ। ସଂସ୍ଥା କରିବାକୁ ହେଲେ ତୁମକୁ କୋପରେଟ୍ କରିବାକୁ ପଡ଼େ। ସେଥିପାଇଁ ଏଇ ସେବାଟା, ଯେଉଁ ବୈଷ୍ଣବ ସେବାଟା, ଏଇଟା ବ୍ରାହ୍ମଣ ଯେମିତି ଆମର ଯେଉଁ ବ୍ରାହ୍ମଣମାନଙ୍କର ସେବା ଭଳି ନୁହେଁ, ପୁରୀମାନଙ୍କ ପୁରୀଙ୍କ ସେବାରେ କ'ଣ, ଇଏ ପୂଜାରେ ଆସିବ ତାର ଟିକେ ସେବା କରିଦେଲା ପଳେଇଲା, ସେ ତାର ଆସିବ ସେ ଗୋଟେ ଗ୍ରୁପ ଆସିବ କରିଦେଇକି ପଳେଇବ। ନାଇଁ, ଆମର ସେବା ଗୁଡ଼ିକ ପୁରା ପରସ୍ପର ସବୁ ଲାଗି ଲାଗି ରହିଛି, ଆମର ସବୁ ପରସ୍ପର ଲାଗି ଲାଗି ରହିଛି, ସବୁ ସେବା ସହିତ ସବୁ ସେବାର ସମ୍ପର୍କ ରହିଛି। ଜଣେ ଯଦି ମନ୍ଦିର ମାର୍ଜନ ନ କରିଛି, ଜଣେ ମାର୍କେଟରୁ ଘିଅ ନ ଆଣିଛି, ଆରତୀ ବି ହେଇପାରିବନି। ଆମର ଯଦି କିଏ ମ୍ୟାନେଜର ନାହାନ୍ତି, ସବୁ ବାବାଜି କରି ବାସ୍ ଭକ୍ତମାନେ କରି କୋପରେସନ ଦରକାର। ଆର୍ ଟଲରେ ଖାଲି ତୁମେ ଭାବିଦେବ ଯେ ହବନି, କୋପରେସନ କରିବାକୁ ପଡ଼ିବ, ପୁଣି ସହିବାକୁ ପଡ଼ିବ, ତା ତୁମେ ମନ୍ଦିର କରିପାରିବ। ଲାଷ୍ଟ ଗୁରୁଦେବଙ୍କୁ ଏଇଟା କହିଦେଇଗଲେ ଲେଟର, ସେ ଲେଟର ବି ଆଜି ଅଛି, କୋପରେଟ ଆଣ୍ଡ ଟଲରେ ତୁମେ କରିପାରିବ। ଭଗବାନ ସେବାଟା ତୁମେ ଯେଉଁ ଭାବିଦେଉଛ, ଯେଉଁ ଆଜିକାଲି ଯେମିତି ଭାବିଦେଉଛ, ଆମେ ଭକ୍ତ ହେଇଗଲୁ, ଘର ଚାରି ଦେଇକି ପଳେଇଲୁ, ସଜା ଭଳି ଭାବିଦେଉଛ, ସଜାନି। ଲକ୍ଷ୍ୟଟାକୁ ସ୍ଥିର କରିବାକୁ ପଡ଼ିବ। ଆମର କର୍ମଫଳ ଅଛି, କିଛି ଚ୍ୟାଲେଞ୍ଜେସ୍ ଆସିବ, କିଛି ଅସୁବିଧା ନାହିଁ, କିନ୍ତୁ ମୋର ଲକ୍ଷ୍ୟ ହେଉଛି ଏଇଟା, ମୋତେ ଭଗବାନଙ୍କ ସେବାରେ ରହିବାକୁ ପଡ଼ିବ। ଯଦି ମୋ ସଂସ୍କାରଟାକୁ ମୁଁ ବଦଳାଇବା ପାଇଁ ଚାହୁଁଛି, ସରଳ ଜିନିଷ ଇଏ, ମୋତେ ପୁରା ଜଳଜଳ କରି ଦେଖାଯାଉଛି, ଜଳଜଳ ଯେମିତି ଓଡ଼ିଆରେ କୁହନ୍ତି, ମୁଁ ଜଳଜଳ କରି ବୁଲି ବୁଲି ସବୁଆଡ଼େ ଦେଖୁଛି, କିଛି ପ୍ରବଚନ କାମ, ହଜାର ହଜାର ୟୁଟ୍ୟୁବରେ ଘୁରୁଛି ବର୍ତ୍ତମାନ ପ୍ରବଚନ। ସଂସ୍କାର ବଦଳାଇ ପାରିବନି ତୁମେ, ବହୁତ ଜ୍ଞାନୀ ଲୋକ ହେଲେଣି, ବହୁତ ଲୋକ ସବୁ ଜାଣିଛନ୍ତି, ତୁମ ସଂସ୍କାରଟା ତୁମେ ବଦଳାଇ ପାରିବ, ତୁମ ସ୍ୱଭାବକୁ ତୁମେ ବଦଳାଇ ପାରୁନ, ତୁମର ମତେ କେବେ କୃଷ୍ଣ ପାଖରେ ରହିପାରିବନି। କାହିଁକି? ସେଟା ତ ପୂର୍ବର ସ୍ୱୀକୃତିଟା ବଳବାନ ନାହିଁ, ତୁମେ ଚାହିଁଲେ କରିପାରିବନି। କରିବ କେମିତି? କାରଣ ମୋତେ ଗୋଟିଏ ରାସ୍ତା ଦେଖାଉଛି, ଏଇଟା ଶ୍ରବଣ କୀର୍ତ୍ତନ କର, ଆନୁଗତ୍ୟ ରୁହ ଗୁରୁଙ୍କର। ଗୁରୁଦେବ ଆମକୁ ଏହି ସେମାନେ କହୁଥିଲେ, ଆମେ ବର୍ତ୍ତମାନ ବୁଝିପାରୁଛୁ, ଗୁରୁଦେବ କିଛି କହିନି, କଥା ବି କହିଦେବିନି, କଥା ବି ଶୁଣିବାକୁ ଆମକୁ ଦିଅନି, ତୁମେ ଦେଖିବା ପ୍ରବଚନ ପ୍ରବଚନ ପାଗଳ ହେଉଛ, ପ୍ରବଚନ ନାହିଁ ଆମେ କ'ଣ ବଞ୍ଚୁ, ଆମକୁ କେବେ ଗୁରୁଦେବ କିଛି ଶିଖେଇ ନାହାନ୍ତି। ଯା ସଂକୀର୍ତ୍ତନ, ଯା ବୃଷଙ୍କର, ଗୋଟେ ଦିନ ଆଗରୁ ଛାଡ଼ୁନଥିଲେ, ସେବା କର। ଆମେ ସେ ବୁଝିପାରୁଥିଲୁ, ହଁ କ'ଣ କାହିଁକି ତାର ଫଳଟା କ'ଣ, ସେବାର ଫଳଟା ହେଲା ଏଇଟା, ଆଜି ଗୁରୁ ଗୁରୁଚରଣରେ ଦୃଢ଼ ବିଶ୍ୱାସ ଆସିବ। ଏମିତି ଯେ ପାଠ ପଢ଼ିକି ବହୁତ ଗୋଟେ ଜ୍ଞାନୀ ହେଇକି ଆମର ଏସବୁ ଜିନିଷ ଆସିଛି ବା ଆସିବ, କାହା କେସରେ ବି ଏଇଟା ଆସିନି, ମୋତେ ସ୍ଥିର ହେଇଯିବ। କେମିତି ମନ ସ୍ଥିର ହବ, ଯେଉଁ ମନକୁ ଏତେ ପାଗଳ ଆସେ କେମିତି ସ୍ଥିର ହବ ତୁମେ ବି ଜାଣିପାରିବନି। ତୁମର ଲକ୍ଷ୍ୟ ଆଉ କିଛି ଜୀବନରେ ରହିବନି, କେବଳ ଚାହେଁ ମୁଁ ଭଗବାନ ପାଇଁ କିଛି କରିବି, କେମିତି ଭଗବାନ କୃଷ୍ଣଙ୍କୁ ପାଇବି, ଏଇଟା କେମିତି ଆସିବ? ବର୍ତ୍ତମାନ ତୁମେ ଚାହିଁଲେ କରିପାରିବନି, ଭାବିଲେ ବୁଝୁଛ ନା ନାହିଁ, ଜାଣିଦେଲଣି ସଂସାର କ'ଣ, ବୁଝିପାରୁଛ ନା ନାହିଁ, ପାଚିଲା ଫଳ ଗଛରେ କ'ଣ କେତେବେଳେ ପଡ଼ିବ, କେତେବେଳେ ପଡ଼ିବ କହୁନା ମତେ, ପବନ ବାଜିଲେ ପଡ଼ିବ, କୁଆ ଟିକେ ଗୋଡ଼ ମାରିଦେଲେ ପଡ଼ିବ, କୋଇଲି ଥଣ୍ଟ ମାରିଦେଲେ ପଡ଼ିବ, ପାଚିଲା ଫଳ ଯା ବୟସ ସେୟା, ହଁ କ'ଣ କରିହବ, ହବନି, ସବୁ ଜାଣି ତ କରିପାରିବେନି। ସେଥିପାଇଁ ରାସ୍ତାଟା ଗୋଟେ ରାସ୍ତା କେବଳ, ଆମେ ଜାଣିବା ସବୁ କିନ୍ତୁ କରିପାରିବେନି, କେବଳ ଏଇ ଗୋଟିଏ ସାହାଯ୍ୟ କରିବ ଆମକୁ। ସେଥିପାଇଁ ସେବା ପ୍ରକାଶ କରାହେଲା, ଯଦି ଜଣଙ୍କ ସେବାଟା ସାଧୁଗୁରୁଙ୍କ ପାଖରେ ପହଞ୍ଚି ପାରିଲା, ତାର ଭଜନ ବି ହେଇପାରିବ, ଗୁରୁକୃଷ୍ଣ ପାଖରେ ତାର ଭଜନ ବି ଟିକେ ହବ, ଆଉ ତାର ସବୁ ନେଚର ସ୍ୱାଭାବିକ ଭାବରେ ସେଇ ଭଜନ ପ୍ରଭାବରେ, କୃପା ପ୍ରଭାବରେ ତାର ସବୁ ଜିନିଷ ଆରେଞ୍ଜମେଣ୍ଟ ହେଇଯିବ। ଏଟା ଗୋଟେ ଏଥିରେ କିଛି ଉପାୟ ନାହିଁ, ଭକ୍ତିରେ ମୋ ମନଟା କେମିତି ସ୍ଥିର ହବ, ମୋର କେମିତି କୃଷ୍ଣଙ୍କୁ ମୋର ପାଇବା ପାଇଁ ଇଚ୍ଛା ହବ, ଏଥିରେ କିଛି ଉପାୟ ନାହିଁ। ଏଇ ଦୁଇ ତିନିଟା ଉପାୟ ଅଛି, ଗୋଟେ ସଙ୍ଘ, ସାଧୁ ସଙ୍ଘ କରୁଥିବ, ସମ ମନୋଭାବ ବିଶିଷ୍ଟ ସାଧୁଙ୍କର ସଙ୍ଗ କରୁଥିବ, ସେବାରେ ଲାଗି ରହିଥିବ, ଆଚ୍ଛା ଯେଉଁ ସାଧୁଗୁରୁଙ୍କ ପ୍ରତି ଗୋଟେ ବିଶ୍ୱାସ ରଖିଥିବ, ତାଦ୍ୱାରା ତୁମର ସଂସ୍କାରର କିଛି ପରିବର୍ତ୍ତନ ଆସିବ, ସଂସ୍କାର ପରିବର୍ତ୍ତନ ଏ ଜିନିଷଟାକୁ ଧରିପାରିବ, ନହେଲେ ଧରିପାରିବ ନାହିଁ। ଛୋଟ ଛୋଟ କଥା ନେଇକି ତୁମର ଜୀବନଟା ଚାଲିଯିବ, କେବଳ ଛୋଟ ଛୋଟ କଥାକୁ ନେଇକି, ଆଉ କିଛି ନାହିଁ, ଗୋଟେ ଜୀବନଟା ପାସ୍ ହେଇଯିବ, ହରିଭଜନ ଯେତିକି ଆମ ସମୟ ଯିବନି, ଏଇ ଛୋଟ ଛୋଟ ଘଟଣା ଗୁଡ଼ାକ ମୁଣ୍ଡରେ ପଶି 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 ସେଇଟା ଗୋଟେ ତୁମ ଲାଇଫଟା ପାସିଯିବ, ସମୟ ଚାଲିଯିବ, ଜାଣିପାରିବନି। ସେଥିପାଇଁ ବହୁତ ଧ୍ୟାନରେ ସେବା କରିବା ଦରକାର। ଆଉ ବିଶେଷ କରି ଯେଉଁଠି ଆମେ ଘରେ ଠାକୁର ଫଟୋ ରଖି ପୂଜା କରୁନେ, କ୍ୟାଲେଣ୍ଡର ପୂଜା ନୁହେଁ, କ୍ୟାଲେଣ୍ଡର ଫଟୋ ଟାଙ୍ଗି ଦେଇଛନ୍ତି ଲୋକ ପୂଜା କରନ୍ତିନି ଦୋକାନରେ, କ'ଣ ଭାବିଲୁ ତୋ ସିମେଣ୍ଟ ଦୋକାନରେ କ'ଣ ପୂଜା କରୁଥିଲା ଆଗରୁ? ଫଟୋ ନା ରାଧାକୃଷ୍ଣ କ୍ୟାଲେଣ୍ଡର ଟଙ୍ଗାଇ ଦେଇ ଗୋଟେ ଫୁଲ ଦେଇଦେ, ପ୍ରଭୁ କେମିତି ରଡ଼ ବେଶୀ ବିକ୍ରି ହେଉ, ସିମେଣ୍ଟ କେମିତି ଏହା ନା ନାହିଁ, ପାଣି ଦୋକାନରେ ସେମିତି ରଖନ୍ତିନି। ଆମର ସେ ପୂଜା ନୁହେଁ, ଏ କ୍ୟାଲେଣ୍ଡର ପୂଜା ନୁହେଁ, ଦୋକାନ ଖୋଲି କିନ୍ତୁ ପ୍ରଭୁ ଟିକେ ପଇସା ଦିଅ, ସେ ଜିନିଷ ନୁହେଁ। ଆଚାର୍ଯ୍ୟମାନଙ୍କର ପ୍ରତ୍ୟେକ ଶ୍ରୀବିଗ୍ରହ ହେଉଛନ୍ତି ଭଗବାନ ସ୍ୱୟଂ, ସ୍ୱୟଂ ଭଗବାନ। ସେତେବେଳେ ସେଇ ବୁଦ୍ଧି ତୁମର ଆସିବ ନା ପ୍ରଭୁପାଦ ସେଇ ବୁଦ୍ଧିର ମୁଁ ଦେଖୁଥିଲି ଏବେ କେତେ ଦିନ ତଳେ ପ୍ରଭୁପାଦ ବସିଛନ୍ତି, ତାଙ୍କୁ ଧରିକି ଆସୁଛନ୍ତି କେଉଁଠି ଗଙ୍ଗାର ଗୋଟେ ପାର ହେଇକି ଛାଡ଼ିଥିଲା, ମୁଁ ଦେଖୁଥିଲି ଗଙ୍ଗାର ଗଙ୍ଗା କି ଯମୁନା କେଉଁଠି ପାର ହେଇକି ପ୍ରଭୁପାଦ ଆସୁଛନ୍ତି, ପୁରା ବୟସ ହେଇଗଲାଣି ପ୍ରଭୁପାଦ ଦୋଳାରେ ବସ ଦେଖି ଆସୁଛନ୍ତି, ସବୁବେଳେ ଆସୁଛନ୍ତି ପ୍ରଭୁପାଦ। କେତେ ସୁନ୍ଦର ତାଙ୍କର ଭାବ ସେତେବେଳେ ଦେଖାଯାଉଛନ୍ତି, ଆଦେଲ ଭକ୍ତ ନା ଆଣୁଛନ୍ତି ପ୍ରଭୁପାଦଙ୍କୁ ମନ୍ଦିର ଦେଖିବା ପାଇଁ, ପ୍ରଭୁପାଦ ଚାହୁଁଛନ୍ତି କୃଷ୍ଣ ବଳ ଭଗବାନ ପ୍ରତିଷ୍ଠା ସିଏ କରିଛନ୍ତି, ତାଙ୍କଠୁ କୃଷ୍ଣ ବଳ ସ୍ୱପ୍ନ କରୁଛନ୍ତି ନାଇଁ ନାଇଁ ମୋ ମନ୍ଦିର ଏମିତି କରିବ। ଆମେ କହୁଛନ୍ତି ବୈଷ୍ଣବ ପ୍ରତିଷ୍ଠା, ସେ ଏତେ ସୁନ୍ଦର ବୈଷ୍ଣବ ଭଗବାନ ନିଜେ ଆସିଥିଲେ, ସେ କୃଷ୍ଣ ବଳ ଯୋଉ ରାଧାରାଣୀ ଅଛନ୍ତି, ରାଧା ଶ୍ୟାମ ସୁନ୍ଦର ଗୌରନୀତା, ପ୍ରଭୁପାଦ ନିଜେ ପ୍ରତିଷ୍ଠା କରୁଛନ୍ତି ନା ନାଇଁ? ତାଙ୍କ ଠାକୁର କହୁଛନ୍ତି ମାନେ ଏଇଟା ଅଗଣା ଭଳିଆ ରଖିବ, ହେଲେ ଅଗଣା ଭଳିଆ ରହିଛ ନା, କେହି ହାତ ମରେଇ ଦେଇପାରିବେନି ବୃନ୍ଦାବନ ବମ୍ବେରେ ବି ସେମିତି ଅଗଣା ଭଳିଆ ହେଇଛି ନା, ମନ୍ଦିର ଭଳିଆ ଅଗଣା, ନନ୍ଦ ମହାରାଜ ଅଗଣା କୃଷ୍ଣ ବଳରାମ କହିଲେ ଏମିତି ରଖିବ ଆଉ। ଆଚାର୍ଯ୍ୟମାନଙ୍କର ବିଗ୍ରହ ନା ସେ ବିଗ୍ରହ, ତାର ଯାହା ସେବା ଯେଉଁମାନେ ପାଆନ୍ତି ସେମାନଙ୍କର ସୌଭାଗ୍ୟ। ଆଉ ସେଇଥିରେ ଯଦି ତୁମେ ବଦଳି ପାରିଲ ତାଙ୍କୁ ଗୋଟେ ପ୍ରାର୍ଥନା କର, ତାଙ୍କୁ ଚାହିଁକି ସବୁବେଳେ ତାଙ୍କୁ ତାଙ୍କ ପାଖ ପ୍ରେମ ଶ୍ରଦ୍ଧାରେ କି ସେବା କର, ତୋର କଲ୍ୟାଣ ହବ। ଯଦି ଏଇଟା ତୁମେ ନ ପାରିଲ ଆଉ ସରଳ ଉପାୟ ମୋତେ କିଛି ଦେଖାଯାଉନି, ତୁ ସଂସ୍କାର ନଥିଲେ ଆଉ କିଛି ସରଳ ଉପାୟ ତୁମେ ପାରିବନି ନା, ତୁମର ତପସ୍ୟା ବଳ ନାହିଁ, ମନ ଇନ୍ଦ୍ରକୁ ସଂଯମ କରିକି ଗୋଟେ ଷ୍ଟ୍ରଙ୍ଗ ଡିଟରମେଣ୍ଟ ହେଇକି ଗୋଟେ ଲାଇଫ୍ଟା ଆମର ଚାଲିଯାଉ, ବରଂ ମୁଁ ଏଇଟା କରିଦେଇପାରିବି ପାରିବନି ତୁମେ। ସେଥିରେ ଆଚାର୍ଯ୍ୟମାନେ ବିଗ୍ରହ ପ୍ରତିଷ୍ଠା ସବୁ କରିକି ଯାଇଛନ୍, ସେବା ପ୍ରକାଶ କରିକି ସବୁ ଯାଇଛନ୍। ଆଉ ତାଙ୍କୁ ବାରମ୍ବାର ପ୍ରାର୍ଥନା କର, ଯେଉଁ ନାମ ଜପ କଲାବେଳେ ଯାହା ବି ଆମ ଜୀବନର ସମସ୍ୟା ଆସୁଛି, ଯାହା ଚ୍ୟାଲେଞ୍ଜେସ୍ ଆସୁଛି, ବାରମ୍ବାର ତାଙ୍କୁ ପ୍ରାର୍ଥନା କରିବାକୁ ପଡ଼ିବ, ଆଉ ତାଙ୍କ ସେବାର ଲାଗି ରହିବାକୁ ପଡ଼ିବ ଶ୍ରଦ୍ଧା ପ୍ରୀତିରେ। ସେଥିରେ ଯଦି ଆମର ଗୋଟେ ସଂସ୍କାରର ପରିବର୍ତ୍ତନ ଆସିବ ଆଉ କୃପାଟା ସେ କରିଦେବେ, ତାପରେ ସେ ଅଟୋମେଟିକ୍ ସବୁ ଜିନିଷ ଠିକ୍ ହେଇଯିବ ନା, ତା ଛଡ଼ା ଆଉ କିଛି ନାହିଁ, ଆଉ କୌଣସି ଉପାୟ ନାହିଁ, ଏ ସରଳ ଉପାୟ, ସବୁଠୁ ସରଳ ଉପାୟ। ତେଣୁ ଏଇଥିପାଇଁ ଦେବତାମାନେ, ଦେବାଙ୍ଗନା ମାନେ, ଦେବତାମାନେ ସମସ୍ତେ ଭଗବାନଙ୍କୁ ପାଉଛନ୍ତି ମାନେ ଆସି ସେବା ଲାଗିଯାଉଛନ୍ତି। ସେ ଯାଇଥିଲି ଯୋଉ ନାଥଦ୍ୱାର, କେବେ ଯାଇଥିଲୁ? ଏକୁଟିଆରେ ଯାଇଥିଲି, ଦେଖିନଥିଲି ନାଥଦ୍ୱାର ଯାଇଥିଲି, ଶ୍ରୀନାଥ ନାଥଦ୍ୱାର। ତାଙ୍କର ଗୋଟେ ବଡ଼ ମୋତେ ବହୁତ ସୁନ୍ଦର ଲାଗିଲା, ତାଙ୍କର ବଲ୍ଲଭ ସମ୍ପ୍ରଦାୟ, ବଲ୍ଲଭ ସମ୍ପ୍ରଦାୟ ଶ୍ରୀନାଥଙ୍କୁ ଦର୍ଶନ କଲି, ଅଛନ୍ତି ଭକ୍ତ ପ୍ରଭୁ ଜଣେ, ଦର୍ଶନ କରିଦେଲେ, ତାପରେ ପ୍ରସାଦ ବି ଦେଲେ। ତାଙ୍କର ଯୋଉ ଦୀକ୍ଷା ଦିଅନ୍ତି, ତାଙ୍କର ଯୋଉ ଦୀକ୍ଷା ନିଅନ୍ତି ମୋତେ, ସେଇଠି ମୋତେ ଗୋଟେ ବହୁତ ବଡ଼ ରିଲେସନ୍ ଆସିଲା, ଆରେ ବଢ଼ିଆ ଏତେ ପରମ୍ପରା ବଢ଼ିଆ ଠିକ୍ ଆଉ ଭଲ, ତାଙ୍କର ଗୋଟେ ଗୋଟେ ସବଳ ଭଲ, ସବୁଠୁ ଭଲ ହେଲା ତାଙ୍କର ଯେତେ ଜଣ ଦୀକ୍ଷା ନେବେ ସେଠି ସମସ୍ତେ ସେବା କରି, ଯୋଉ ପାନ ଭଙ୍ଗା ହେଉଛି ତାଙ୍କର, କ'ଣ ହେଉଛି କେତେ ଘିଅ ଯୋଉ ବାହାର କରାହଉଛି, କ'ଣ ଦହି ମନ୍ଥନ କରିକି ଯୋଉ ଘିଅ ବାହାର କରାହଉଛି, ତାଙ୍କର ଯଦି ଦୀକ୍ଷିତ ଲୋକ ଆସି ସେବା ସମସ୍ତେ ସେବା କରିବା, ତା ପାଳି ଅଛି ସବୁ ସବୁ ମାତାଜୀମାନେ, ଏମିତି ପଇସା ନାହିଁ କିଛି ନାହିଁ, ବ୍ରାହ୍ମଣମାନେ ଅଧିକା ସେବା କରୁଛନ୍ତି, ଯେତିକି ବାହାର ସେବା ସବୁ ତାଙ୍କ ସମସ୍ତ ସେବାକୁ ମାନେ ସେବା ସେବା କରନ୍ତି, ସେବା ଦେଇଛନ୍ତି। ଆଉ ଆମମାନଙ୍କର ସୌଭାଗ୍ୟ ଯେମିତି ରାଧାମାଧବ ଅଛନ୍ତି, କେତେଦିନ ରହିବେ ତାଙ୍କର ଇଚ୍ଛା ତ ଅଛନ୍ତି ମାନେ, ଆମେ ତାଙ୍କୁ ଯାହା ବର୍ତ୍ତମାନ ସେବା କରିବାର ଅଛି, ଯାହା ପ୍ରାର୍ଥନା କରିବାର ଅଛି, ଯାହା କିଛି ପାଇବାର ଅଛି, ଗୋବିନ୍ଦା ଅଛନ୍ତି ସେବା, ଇଏ ତ ରହିବ ସବୁଦିନ ଗୋବିନ୍ଦ ଆମ ପାଖରେ, ସେ ଧାମରୁ ଆସିଛନ୍ତି, ଏକଚକ୍ରରୁ ଆସିଛନ୍ତି, ଆସିବାର ନଥିଲା ଗୁରୁଦେବ ତାଙ୍କୁ ଧରି ଆସିଛନ୍ତି, ଗୁରୁଦେବ ଯାଇନଥିଲେ ବିଗ୍ରହ ଆଣିବା, ଗୁରୁଦେବ ଯାଇଥିଲେ ଦର୍ଶନ କରିବା ପାଇଁ ଆସିଲେ ଭଗବାନ। ଆମକୁ ଆମକୁ ଯଦି ଆମର ସଂସ୍କାର କିଛି ଗୋଟେ ବଦଳେଇବାର ଅଛି ବା କିଛି ପାଇବାର ଅଛି, ତାଙ୍କ କତିରେ ଜଣେଇବାର ଅଛି, ଆଉ ଅଧିକା ଆମେ ସମର୍ଥ ସାଧୁ ନୁହନ୍ତି ଯେ ଗୋଟେ ଅତ୍ୟନ୍ତ କଠୋର ବ୍ରତ ପରାୟଣ ହେଇକି ଜପ ନାମ ଭୋଜନ କରିକି, ତୁମେ ଖାଇବାଟା କଣ୍ଟ୍ରୋଲ କରିପାରିବ, ତୁମେ କରିବ କ'ଣ ଆଉ ଅଧିକା, ଆଉ ବଡ଼ କଥା କ'ଣ ତୁମେ କରିବ, ଭୋଜନ ତୁମର ସଂଯମତା ନାହିଁ, ତୁମେ ଗୋଟେ ଓଳି ପଡ଼େ ଦ୍ୱିତୀୟ ଓଳିକି ମୁଣ୍ଡ ଗରମ ହେଇଯାଉ, ତୁମର ଖାଇବା ପାଇଁ ମାଟିପିଟି ଲାଗିବ, ଆଉ ତୁମେ କିଏ ଭଜନ କରିବ? ପାରିବନି। ହେଲେ ବର ଖା ପିଇ କର, ସେବାଟା କରିକି ଏତିକି ଧର, ଏତିକି ଲାଇନ୍ଟା ସରଳ ଲାଇନ୍ ଟିକି ଧରିପାରିବ, ତାର ପାର ହେଇଯିବ। ଆଉ କିଛି ଏକ୍ସଟ୍ରା ଅଷ୍ଟ୍ରେଟ କିଛି କଲେଜରେ କହିପାରିବେ। ସେଥିପାଇଁ ଅଭିଷେକ ଚାଲିଛି, ଦେବତାମାନେ ସବୁ ଆସିଛନ୍ତି, ବର୍ଷଣ କରିକି ଶୋଷଣ କରୁଛନ୍ତି, ନୃତ୍ୟ କରୁଛନ୍ତି, ଗୋବିନ୍ଦ ନାମ ରଖିକି। କୃଷ୍ଣ ଫେରିବେ, ଇନ୍ଦ୍ର ବି ଫେରିବେ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ ଭାଗବତମ କି ଜୟ, ଶ୍ରୀଲ ପ୍ରଭୁପାଦ ଜୀ ମହାରାଜ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାନନ୍ଦେ। ହରି ହରି ବୋଲ, ହରେ କୃଷ୍ଣ।